नमो भगवते वासुदेवाय। ओम नमो भगवते वासुदेवाय। श्रीमद्भागवतम दशम स्कंद 61 अध्याय श्लोक 27। तस्मिन् निवृत उद्वाहे तस्मिन् निवृत उद्वाहे कालिंग प्रमुखा नृपहा कालिंग प्रमुखा नृपहा द्रुप्तास्ते रुक्मिणं प्रोचुः द्रुप्तास्ते रुक्मिणं प्रोचुः बलमख्यै विनिर्जया बलमख्यै विनिर्जया तस्मिन् निवृत उद्वाहे कालिंग प्रमुखा नृपः द्रुप्तास्ते रुक्मिणं प्रोचु बलमख्यैर्विनिर्जया। तस्मिन् निवृत उद्वाहे कालिंग प्रमुखा नृपः नृप्तास्ते रुक्मिणं प्रोचु बलमख्यै विनिर्जया। तस्मिन् निवृत उद्वाहे कालिंग प्रमुखा नृपः नृप्तास्ते रुक्मिणं प्रोचु बालमख्यैर्विनिर्जया। तस्मिन् निवृत उद्वाहे कालिंग प्रमुखा नृपः द्रुप्तास्ते रुक्मिणं प्रोचु बालमख्यैर्विनिर्जया। श्लोक अनुवाद ये दुईटी श्लोक अच्छा आम गोटे श्लोक पाठ कले आर श्लोकटे हूँ अनक्षज्ञ हयं राजन अपि तद् व्यसनं महत् इत्युक्तो बलमाहूय तेनाख्ये रुक्मी रुक्मी अदिव्यत अदिव्यत अर्थ हूँ विवाह परे कलिंगराज प्रमुख दले उद्धत राजा रुक्मी को कहिले तुम्हें बलराम को पशा खेल परास्त करिबा उचित। हे राजा से अक्षय क्रीड़े पशा खेल अभिज्ञ नुहंती मात्र पशा खेल प्रति दुर्बलता रही। यह शुणी रुक्मी बलराम को पशा खेल आह्वान कले। उपस्थभक्त स्वजन बंध एवं मातृबंध को आम भागवत कथा को स्वागत जना जाऊँगी। ये घटनाटी हूँ भोजकटरे भोजकट यहाँ पड़ो कौटी ना जो विदर्भ वर्तमान नागपुर एवं द्वारका यही मझे स्थानी रही कारण से रास्त आसुला बेले से जो भगवान कर दे थिले जो असम्मान करते सेटा को मन रखापी से गोटे नगर तैयारी करते राजधानी होता भोजकट भोजकट तेणु से स्थान घटना से स्थान रे ये हूँ भगवान नातीर बहुत होती होंगे किए ना अनिरुद्ध अनिरुद्ध होती भगवान जो चतुर्भुज रूप से विस्तार लाभ कर अनिरुद्ध ये अनिरुद्ध रूप से आगवान पौत्र रूप से आसुदेव संकर्षण प्रद्युम्न अनिरुद्ध एम होती चतुर्भुज भगवान यही भाव निजक विस्तार करती चतुर्भुज सब रही संकर्षण चतुर्भुज आसमर कह जाए भगवान राम लक्ष्मण भरत शत्रुघ्न एम से चतुर्भुज चतुर्भुज रूप से भगवान निजक प्रथम विस्तार करती ଏଇଭଳି ଭାବରେ ସବୁ ଭଗବାନଙ୍କର ସବୁ ଲୀଳା ସବୁ ରହିଛି, ବିଭିନ୍ନ ପ୍ରକାର ବିସ୍ତାର ସବୁ କରୁଛନ୍ତି। ଏ ଚତୁର୍ଭୁଜ ଏ ଗୋଟେ ମନ୍ତ୍ର ଅଛି ଚତୁର୍ଭୁଜ ଉପରେ ଭାଗବତମରେ ଅନେକ ସ୍ଥାନରେ ସେ ମନ୍ତ୍ରଟି ରହିଛନ୍ତି। ଏହି ମନ୍ତ୍ରଟିକୁ ପ୍ରଦାନ କରିଥିଲେ ନାରଦ ମୁନି ଯେତେବେଳେ ପୂର୍ବ ଜନ୍ମରେ ଦାସୀ ପୁତ୍ର ଥିଲେ, ସେହି ସମୟରେ ଏଇ କ'ଣ ମୁନି ଋଷିମାନେ ଆସିଥିଲେ ଗୋଟେ କ'ଣ ଯେଉଁ ରହିଛି ଚାତୁର୍ମାସ୍ୟରେ। ଚାତୁର୍ମାସ୍ୟରେ ଆଚାର୍ଯ୍ୟମାନେ କହନ୍ତି ଏଇ ଚାରି କୁମାର ପୂର୍ବ ଜନ୍ମରେ ସେ ମୁନି ଋଷି ଥିଲେ, ସେଇମାନେ ଆସିଥିଲେ। ତେଣୁ ସେମାନେ ସେ ଯେଉଁ ଏକଥା ଭାଗବତ ପ୍ରଥମ ସ୍କନ୍ଦ ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ନାରଦ ମୁନି ବ୍ୟାସଦେବଙ୍କୁ କହୁଛନ୍ତି ତାଙ୍କ ପୂର୍ବଜନ୍ମ କଥା। ତେଣୁ ଏଇ ଯେଉଁ ସେ ତାଙ୍କୁ ମନ୍ତ୍ର ପ୍ରଦାନ କରିଥିଲେ ଏଇ ମନ୍ତ୍ରଟି, ଓଂ ନମସ୍ତୁଭ୍ୟଂ ଭଗବତେ ବାସୁଦେବାୟ ଧୀମହି ପ୍ରଦ୍ୟୁମ୍ନ ଅନୁରୁଦ୍ଧାୟ ନମଃ ସଂକର୍ଷଣାୟ ଚ, ଏଇ ଚତୁର୍ଭୁଜ ମନ୍ତ୍ର ଟିକେ ଏପଟ ସେପଟ ହେଇକି ରହିଛି ଏଇ ଚତୁର୍ଭୁଜ ମନ୍ତ୍ର। ଏଇ ମନ୍ତ୍ରକୁ ପାଠ କରିକରି ନାରଦ ମୁନି ଭଗବାନଙ୍କୁ ଦର୍ଶନ କଲେ। ଏ ଭାଗବତ ପ୍ରଥମ ସ୍କନ୍ଦ ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଭଗବାନଙ୍କୁ ଦର୍ଶନ କଲେ। ଏ ମନ୍ତ୍ରର ଏତେ ମହାତ୍ମ୍ୟ ରହିଛି, ଭଗବାନ ଆଉ ମନ୍ତ୍ର ଭିତରେ କୌଣସି ତଫାତ୍ ନାହିଁ, ବା ଭଗବାନଙ୍କର ନାମ ଭିତରେ କୌଣସି ତଫାତ୍ ନାହିଁ। ତେଣୁ ଯେତେବେଳେ ସେ ମନ୍ତ୍ର ପାଠ କଲେ ପ୍ରଥମ ସ୍କନ୍ଦ ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ସେ ଭଗବାନଙ୍କୁ ଦର୍ଶନ କଲେ। କିନ୍ତୁ ଭଗବାନଙ୍କୁ ଦର୍ଶନ କରିକି ସେ ପୁଣି ଭଗବାନ ଉଭୟ ହେଇଗଲେ, ମାନେ ଆଉ ମନ୍ତ୍ରଧ୍ୟାନ ହେଇଗଲେ। ତେଣୁ ନାରଦ ମୁନି ଯେତେବେଳେ ବିକଳ ହେଇଗଲେ, ତାଙ୍କର ଚକ୍ଷୁରୁ ଲୋତକ ନିର୍ଗତ ହେଲା, ସେହି ସମୟରେ ଆକାଶବାଣୀ ହେଲା, ତୁମେ ମୋତେ ଏ ଜନ୍ମରେ ଦେଖିପାରିବ ନାହିଁ, ପର ଜନ୍ମରେ ମୋତେ ମୋର ଦର୍ଶନ କରିବ। ଏଇଭଳି ଭାବରେ ଆକାଶବାଣୀ ହେଲା। ତେଣୁ ନାରଦ ମୁନି ଭଗବାନଙ୍କର ଗୁଣଗାନ କରିକରି ସେ ଶରୀର ତ୍ୟାଗ କଲେ, ପର ଜନ୍ମରେ ସେ ବ୍ରହ୍ମାଙ୍କର ପୁତ୍ର ହେଇ ଜାତ ହେଲେ। ବର୍ତ୍ତମାନ ଯେଉଁ ନାରଦ ବ୍ରହ୍ମାଙ୍କ ପୁତ୍ର ହେଇ ଜାତ ହେଲେ, ବ୍ରହ୍ମାଙ୍କର ମାନସ ପୁତ୍ର ବୋଲି କୁହାଯାଏ, ବା ବିଭିନ୍ନ ସ୍ଥାନରୁ ସବୁ ଭଗବାନ ସବୁ ବ୍ରହ୍ମା ସବୁ ସୃଷ୍ଟି କଲେ ତାଙ୍କ ପୁତ୍ରମାନଙ୍କୁ। ପ୍ରଥମେ ତୃତୀୟ ସ୍କନ୍ଦ ବାର ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଯେଉଁ ପୁତ୍ରମାନଙ୍କୁ ସୃଷ୍ଟି କରିଥିଲେ ବ୍ରହ୍ମା, ତାଙ୍କୁ ନାରଦ ହେଉଛନ୍ତି ଶେଷରେ କୁହାଯାଇଛି। କାରଣ ନାରଦ ହେଉଛନ୍ତି ଭକ୍ତିର ଅବତାର, ଭକ୍ତି ଆମେ ଯେଉଁ କରୁଛେ ଇଏ ହେଉଛି ନାରଦ ମୁନି ଭକ୍ତିର ଅବତାର ହେଉଛନ୍ତି ନାରଦ ମୁନି। ଆମେ ସେ ନାରଦ ମୁନିଙ୍କ ସମ୍ପ୍ରଦାୟରେ ଆସୁଛେ, କେତେ ବଡ଼ ଭାଗ୍ୟ ଆମର ନାରଦ ମୁନିଙ୍କ ସମ୍ପ୍ରଦାୟରେ ଆସୁଛେ ଏଇ ଭକ୍ତି ସମ୍ପ୍ରଦାୟରେ। ତୃତୀୟ ସ୍କନ୍ଦ ବାର ଅଧ୍ୟାୟରେ ଶ୍ଳୋକଟି ରହିଛନ୍ତି, ବ୍ରହ୍ମା ସୃଷ୍ଟି କରିଥିଲେ, ପ୍ରଥମେ ଚାରି କୁମାରକୁ ସୃଷ୍ଟି କରିଥିଲେ, ଏଇଭଳି ଭାବରେ ଯେତେବେଳେ ଦେଖିଲେ ତାପରେ ପୁଣି ସୃଷ୍ଟି ଆରମ୍ଭ କରିଛନ୍ତି। ସେତେବେଳେ କୁହାଯାଇଛି ଯେ କ'ଣ ଅତ୍ରି ମରିଚି ଅଙ୍ଗିରସ ପୁଲସ୍ଥ ପୁଲ କ୍ରତୁ ଭୃଗୁ ବୈଶିଷ୍ଟ୍ୟ ଦକ୍ଷ ନାରଦ ଚୈବାତ୍ରମ ଦଶମମ୍। ଏ ଦଶମ ପୁତ୍ର ହେଉଛନ୍ତି ନାରଦ ମୁନି, ନାରଦ ମୁନି ଦଶମ ପୁତ୍ର ହେଉଛି କାହିଁକି ଆଚାର୍ଯ୍ୟମାନେ କହନ୍ତି କାହିଁକି ନାରଦଙ୍କ କଥା ଅନ୍ତିମରେ ଆସିଲା ନା, ନାରଦ ହେଉଛନ୍ତି ଭକ୍ତିର ଅବତାର, ଭକ୍ତିର ଅବତାର ବୋଲିକି ସେ ନାରଦ ମୁନି ଆସିଲେ ସେସବୁ କୁହାଯାଇଛି, ନାରଦଙ୍କ କଥା ଉଲ୍ଲେଖ କରାଯାଇଛି। ଭକ୍ତିର ଅବତାର ସେ ସ୍ୱୟଂ ଭକ୍ତିର ଅବତାର, ଭଗବାନଙ୍କର ଅବତାର ସିଏ। ଭାଗବତ ପ୍ରଥମ ସ୍କନ୍ଦ ତୃତୀୟ ଅଧ୍ୟାୟରେ ବିଭିନ୍ନ ଅବତାରମାନଙ୍କ ବିଷୟରେ ଯେତେବେଳେ କହୁଛନ୍ତି ସୁତ ଗୋସ୍ୱାମୀ ପରୀକ୍ଷିତ ଏଇ କ'ଣ ସୌନକାଦି ଋଷିଙ୍କୁ, ସେହି ସମୟରେ ଯେଉଁ ରହିଛନ୍ତି କ'ଣ ସୁତ ଗୋସ୍ୱାମୀ ଯେତେବେଳେ କହୁଛନ୍ତି ନାରଦ ମୁନିଙ୍କୁ, ସେତେବେଳେ ପ୍ରଥମ ତୃତୀୟ ଅଧ୍ୟାୟ ସତର ଇଏ ହେଉଛନ୍ତି ନାରଦ ମୁନି ହେଉଛନ୍ତି ପ୍ରଥମେ ଯେଉଁ ଅବତାର 22 ଅବତାର ବିଷୟରେ କହିଛନ୍ତି, ପ୍ରଥମେ ହେଉଛନ୍ତି କୁମାର, ତାପରେ ଆସିଲେ ଶୁକରଦେବ, ତାପରେ ଆସିଲେ ନାରଦ। ନାରଦଙ୍କ କଥା ବର୍ଣ୍ଣନା କରାଯାଇଛି, ନାରଦ ହେଉଛନ୍ତି ଭଗବାନଙ୍କର ଅବତାର, ଭକ୍ତିର ଅବତାର। ଏ ଯେଉଁ ଶ୍ଳୋକ ରହିଛି ଚତୁର୍ଭୁଜଙ୍କର ଶ୍ଳୋକ, ସେହି ଶ୍ଳୋକକୁ ପାଠ କରି ସେ ଭଗବାନଙ୍କୁ ଦର୍ଶନ କରିଥିଲେ। ତେଣୁ ଏ ଶ୍ଳୋକଟି କେତେ ଗୁରୁତ୍ୱପୂର୍ଣ୍ଣ ହେଇଥିଲା ଆମେ ଜାଣିବା। ସେ ଅନିରୁଦ୍ଧ ବର୍ତ୍ତମାନ ଭଗବାନଙ୍କର ପୌତ୍ର ରୂପରେ ଆସିଛନ୍ତି। ଆ ପୂର୍ବରୁ ଆମେ ବର୍ଣ୍ଣନା କରିଥିଲେ ପ୍ରଦ୍ୟୁମ୍ନ ଭଗବାନ ପୁତ୍ର, ପ୍ରଦ୍ୟୁମ୍ନଙ୍କ ଶରୀରରେ କାମଦେବ ମଧ୍ୟ ଆସିଥିଲେ। ତେଣୁ ପ୍ରଦ୍ୟୁମ୍ନଙ୍କୁ ଯେଉଁ ନେଇଯାଇଥିଲେ ସମ୍ବରାସୁର, ଆ ପୂର୍ବରୁ ସେଇଟା ବର୍ଣ୍ଣନା କରାଯାଇଛି। ସମ୍ବରାସୁର ଯେଉଁ ନେଇଯାଇଥିଲେ ସେହି ସମୟରେ ଇଏ କାମଦେବଙ୍କର ପତ୍ନୀ ଯେଉଁ ରହିଛନ୍ତି ରତି, ସେ ସମ୍ବରାସୁର ଭାବୁଥିଲେ ଇଏ ମୋର ପତ୍ନୀ ବୋଲି, କିନ୍ତୁ ରତିଦେବୀ ତାଙ୍କୁ ମାୟାରେ ବିମୋହିତ କରି ରଖିଥିଲେ। ତେଣୁ ଇଏ ପ୍ରଦ୍ୟୁମ୍ନ ଯେତେବେଳେ ଯାଇ ପହଞ୍ଚିଲେ ସେଠି ମତ୍ସ୍ୟ ଭିତରେ ଆସିଥିଲେ, ବହୁତ ବଡ଼ କଥା ଆମେ ସବୁ ବର୍ଣ୍ଣନା କରିସାରିଛେ ଆଗରୁ। ତେଣୁ ଇଏ ତାଙ୍କୁ ପତି ରୂପରେ ପ୍ରାପ୍ତ ହେଲେ। ଏସବୁ କଥା ଆମେ କହିଛେ, ଦରକାର ପଡ଼ିଲେ କହିବା ପୁଣି ଥରେ କହିଦେଲେ ଯେ ସମସ୍ତେ ମନେ ରହିଯିବ, ଏମିତି ନୁହଁ। କିନ୍ତୁ ଆମର କହିବାର ଉଦ୍ଦେଶ୍ୟ ଥିଲା ଏ ଅନିରୁଦ୍ଧ ଭଗବାନ ହେଉଛନ୍ତି ବାସୁଦେବ କୃଷ୍ଣ, ଏବଂ ବଳରାମ ହେଉଛନ୍ତି ଶଙ୍କର୍ଷଣ, ଏବଂ ପ୍ରଦ୍ୟୁମ୍ନ ତାଙ୍କର ପୁତ୍ର ହେଉଛନ୍ତି ପ୍ରଦ୍ୟୁମ୍ନ, ଏବଂ ପ୍ରଦ୍ୟୁମ୍ନଙ୍କର ପୁତ୍ର ହେଉଛି ଅନିରୁଦ୍ଧ। ଏହି ଅନିରୁଦ୍ଧଙ୍କର ବିବାହ ଲୀଳା ବର୍ତ୍ତମାନ ବର୍ଣ୍ଣନା କରାଯାଉଛି। ଇଏ ହେଉଛି ରଚନା, ରୁକ୍ମିଙ୍କର ଯେଉଁ କ'ଣ ନାତୁଣୀ ହେବେ, ଇଏ ହେଉଛନ୍ତି ରଚନା। ରଚନାକୁ ବିବାହ କରୁଛନ୍ତି, ଏଇଟା କ'ଣ ଏଇଟା ଆମର ଶୁଣିବା, ଏଇଟା କ'ଣ ଏଇଟା ଲୋକ ନୀତି ବିରୁଦ୍ଧ କାର୍ଯ୍ୟ ହେଇଛି ବିବାହ, ସେଥିପାଇଁ ରୁକ୍ମିଙ୍କର ମୃତ୍ୟୁ ହେଲା। ଆମେ କହୁଥିଲୁ ନା ବଳରାମ ଯେଉଁ ଭଗବାନ ଯାହା କରିବେ କେବେ ହେଲେ ଭୁଲ ନାହିଁ, ତା ଦେହରେ ନୀତିକୁ ଉଲ୍ଲଂଘନ କଲେ, ଶାସ୍ତ୍ରକୁ ଉଲ୍ଲଂଘନ କଲେ କିଭଳି ଭାବରେ ଫଳ ମିଳେ ସେଇଟା ବର୍ଣ୍ଣନା କରାଯାଇଛି। ସୁଦର୍ଶନ ତାଙ୍କର ଭାଷ୍ୟରେ କହିଛନ୍ତି, ଆମେ ଶୁଣିବା ଏଇଟା ଷୋହଳ ଅଧ୍ୟାୟରେ ଭଗବାନ ସେଥିପାଇଁ କହିଲେ ଅସୁର ବିଭାଗ ଅସୁର ସମ୍ପଦ। ଅସୁର ସମ୍ପଦର ମୁଖ୍ୟ ଲକ୍ଷଣ ହେଉଛି କ'ଣ ନା, ସେମାନେ ଶାସ୍ତ୍ରବିଧି ଉଲ୍ଲଂଘନ କରି କାର୍ଯ୍ୟ କରନ୍ତି। ଯହ ଶାସ୍ତ୍ରବିଧି ମୃତ୍ୟୁ ଝିଅ ବର୍ତ୍ତତେ କାମ କାର୍ଥ ନ ସିଦ୍ଧି ମୋ ଆପନତି ନ ସୁଖଂ ନ ପରାମଗତି। ସେମାନେ ସିଦ୍ଧି ପାଇପାରନ୍ତି ନାହିଁ, ସୁଖ ପାଇପାରନ୍ତି ନାହିଁ, ଆଉ ଶ୍ରେଷ୍ଠ ଗତି କଥା କ'ଣ କହିବା। ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିଙ୍କର ଲକ୍ଷଣ ହେଉଛି ଏଇଟା, ସେ ଶାସ୍ତ୍ର ବିରୁଦ୍ଧରେ କାର୍ଯ୍ୟ କରିବେ। କାହିଁକି ସେମାନେ କରନ୍ତି ସେଇଟା ଏ ଦୃପ୍ତ, ଏଠି ଶବ୍ଦ ବ୍ୟବହାର କରାଯାଇଛି ନା, ଦୃପ୍ତ ଏ ଅସୁର ଅସୁର ସ୍ୱଭାବ ସମ୍ପନ୍ନ ସବୁ ଏଇସବୁ ତ ରହିଛି, ଷୋଡ଼ ଶ୍ରଦ୍ଧାରେ ବର୍ଣ୍ଣନା କରାଯାଇଛି। ଭଗବାନ ଯାହା ସବୁ ବର୍ଣ୍ଣନା କରିଛନ୍ତି, ଯାହା ସବୁ କହିଛନ୍ତି, ତାକୁ ଆମେ ଏଇ ଲୀଳାରେ ସବୁ ଦେଖିବା। ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ସେମାନେ କିଭଳି ଭାବରେ ଶାସ୍ତ୍ରକୁ ଲଙ୍ଘନ କରୁଛନ୍ତି ସେସବୁ ବର୍ଣ୍ଣନା କରାଯାଇଛି। ଇଏ ଖାଲି ଥିଓରିଟିକାଲି କୁହାଯାଇଛି, ତା ନୁହଁ, ପ୍ରାକ୍ଟିକାଲି ମଧ୍ୟ ଦେଖାଇ ଦିଆଯାଇଛି ଭଗବାନ ଲୀଳାରେ ଏସବୁ ରହିଛନ୍ତି। ତେଣୁ ଯାହା ହେଉ, ଏଇ 27-28 ଏଇ ଦୁଇଟି ଶ୍ଳୋକ ଆମେ ଶୁଣିବା। ତସ୍ମିନ୍ ନିବୃତ ଉଦ୍ବାହେ, ଉଦ୍ବାହେ କହିଲେ ବିବାହ, ବିବାହ ବିଭିନ୍ନ ପ୍ରକାର ବିବାହ ବିଷୟରେ ଆମେ ଶ୍ରବଣ କରୁଥିଲେ। ରାକ୍ଷସ ବିବାହ ରହିଛନ୍ତି, ବୈଦିକ ବିବାହ ରହିଛି, ବୈଦିକ ବିଧି ବିବାହ ରହିଛି, ଏସବୁ ରହିଛି। କିନ୍ତୁ ଭାଗବତମ ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି କଳିଯୁଗରେ ଏସବୁ ଯେଉଁ ଶାସ୍ତ୍ରବିଧି ରହିଛି ସବୁ ନଷ୍ଟ ହୋଇଯିବ। ସେଥିପାଇଁ କୁହାଯାଇଛି କ'ଣ, ଦ୍ୱାଦଶ ସ୍କନ୍ଧରେ ଭାଗବତ ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ସ୍ୱୀକାର ଚୋଦ୍ବାହେ, ବିବାହ ଯେଉଁ ରହିଛି, ବିବାହର ଯେଉଁ ବିଧି ଅନୁସାରେ ବିବାହ ରହିଛି ଶାସ୍ତ୍ରରେ କେମିତି ବିବାହ ବିବାହ ଆମେ ଗୋଟେ କହିଥିଲୁ ଥରେ ଶାସ୍ତ୍ର ବର୍ଣ୍ଣନା କରାଯାଇଛି, ବିବାହ ହେଉଛି ଗୋଟେ ଯଜ୍ଞ, ବିବାହ ଗୋଟେ ଯଜ୍ଞ। ତେଣୁ ଇଏ ବିବାହ ଅନୁସାରେ ଯେଉଁ ପୁତ୍ର ସନ୍ତାନ ଯାତ କରିବେ ଏସବୁ ରହିଛି ବ୍ୟବସ୍ଥା କରାଯାଇଛି। ତେଣୁ ଇଏ ଯେଉଁ ବିବାହ ରହିଛି କିଭଳି ଭାବରେ ବିବାହ କରାଯାଏ, ପ୍ରଜାପତି ଘଟସୂତ୍ର ବୋଲି କୁହାଯାଏ, ପ୍ରଜାପତି ବ୍ରହ୍ମା, ବ୍ରହ୍ମା ସବୁ ବିବାହ ବ୍ୟବସ୍ଥା କରିଛନ୍ତି, କିଏ କାହାକୁ ବିବାହ କରିବ। ତେଣୁ ଏସବୁ ବିଧି ରହିଛି କ'ଣ, ଅନୁଲୋମ ବିବାହ, ପ୍ରତିଲୋମ ବିବାହ, ଏସବୁ ବିଭିନ୍ନ ପ୍ରକାର ବିବାହ ବିଧି ରହିଛି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଯେଉଁଭଳି ଭାବେ ବିବାହ କରାଯିବା କଥା ସେହି ଅନୁସାରେ ବିବାହ କଲେ ସେଇଟା ଅନୁଲୋମ ବିବାହ ବୋଲି କୁହାଯିବ, କିନ୍ତୁ ସେ ବିବାହ ରୀତିକୁ ଯଦି ଉଲ୍ଲଂଘନ କରାଗଲା ସେଇଟା ହେଉଛି ପ୍ରତିଲୋମ ବିବାହ। ତେଣୁ ଏଇଠି ଯେଉଁ ବିବାହ କଲେ ରୁକ୍ମିଣୀ ତାଙ୍କର ନାତୁଣୀକୁ ବିବାହ କଲେ, ତାଙ୍କର କ'ଣ ଅନୁରୋଧଙ୍କ ସହିତ ଯେଉଁ ବିବାହ କଲେ, ଏଇଟା ଏଇଟା ଶାସ୍ତ୍ର ଅନୁସାରେ ଠିକ୍ ହୋଇନାହିଁ, ସେଇଥିପାଇଁ ତାଙ୍କୁ ଫଳ ଭୋଗିବାକୁ ପଡ଼ିଲା। ଭଗବାନ ଯାହା କରିବେ ସେଥିରେ କେଉଁଠି ଭୁଲ ଆସିବ, ଶ୍ରୀଧର ସ୍ୱାମୀ ତାଙ୍କ ଭାଷ୍ୟରେ କହିଛନ୍ତି, ଏଇଟା ଯଦି ନ କହିଥାନ୍ତେ ଆମେ ଜାଣିପାରିନଥାନ୍ତେ। ସେଇଥିପାଇଁ ଆଚାର୍ଯ୍ୟମାନେ ବିଭିନ୍ନ ପ୍ରକାର ଟୀକା ଦେଇଛନ୍ତି, ବିଭିନ୍ନ ପ୍ରକାର ଆଚାର୍ଯ୍ୟ ବିଭିନ୍ନ ଦିଗରୁ ଏସବୁକୁ ପୁଙ୍ଖାମାନଙ୍କ ଭାବରେ ଆଲୋଚନା କରିଛନ୍ତି। ଆମର ଏତେ ଜ୍ଞାନ ନାହିଁ, ଶାସ୍ତ୍ର ଜ୍ଞାନ ନାହିଁ, କିନ୍ତୁ ଟୀକାରେ ଆମେ ସବୁ ଜାଣିବା ଶ୍ରୀଧର ସ୍ୱାମୀ ଏଇଭଳି ଭାବରେ କହିଛନ୍ତି କିଭଳି ଭାବରେ ଏଇଟା ରୀତି ଉଲ୍ଲଂଘନ କରାଯାଇଛି। ଶାସ୍ତ୍ରବିଧି ଉଲ୍ଲଂଘନ କଲେ କ'ଣ ଫଳ ହେବ ଭଗବାନ ଦେଖାଇଦେଲେ, ବଳରାମ ସେ ଭଗବାନ ଶାସ୍ତ୍ର ପ୍ରଣୟନ କରୁଛନ୍ତି, ସେ ଭଗବାନ ଭଗବାନ ଯାହା କହିବେ ତାହା ହେଉଛି ବେଦ, ଭଗବାନ ଯାହା କାର୍ଯ୍ୟ କରିବେ ତାହା ହେଉଛି ବେଦ। ତେଣୁ ଏଇଟାକୁ ଆମେ ବୁଝିବାକୁ ପଡ଼ିବ, ଶାସ୍ତ୍ର ଶାସ୍ତ୍ର କ'ଣ ସମସ୍ତେ ବୁଝିପାରିବେ, ଶାସ୍ତ୍ରକୁ ଲୋକମାନେ ବୁଝିପାରନ୍ତି ନାହିଁ, ଶାସ୍ତ୍ରକୁ ଯେଉଁମାନେ ଗ୍ରହଣ କରନ୍ତି ନାହିଁ ସେମାନେ ହେଉଛନ୍ତି ନାସ୍ତିକ, ଆସ୍ତିକ ହେଉଛନ୍ତି ସେମାନେ ଯେଉଁମାନେ ଶାସ୍ତ୍ର ଅନୁସାରେ ଶାସ୍ତ୍ରକୁ ଗ୍ରହଣ କରନ୍ତି, ଶାସ୍ତ୍ରବିଧିକୁ ଅନୁସାରେ ଶାସ୍ତ୍ରବିଧିକୁ ବିଶ୍ୱାସ କରନ୍ତି, ସେହି ଅନୁସାରେ କାର୍ଯ୍ୟ କରନ୍ତି, ସେମାନେ ହେଉଛନ୍ତି ଆସ୍ତିକ। ଶାସ୍ତ୍ରବିଧି ଉଲ୍ଲଂଘନ ଯେଉଁମାନେ କରନ୍ତି ସେମାନେ ହେଉଛନ୍ତି ନାସ୍ତିକ। ଏଠି କୁହାଯାଉଛି ଦ୍ରୁପ୍ତା, ଆସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନଙ୍କର ଏସବୁ ଲକ୍ଷଣ ରହିଛି, ଦ୍ରୁପ୍ତା, ସେମାନେ ବହୁ ଗର୍ବିତ। ତସ୍ମିନ୍ ନିବୃତ୍ତବୋଦ ଭାଏ, ତେଣୁ ବିବାହ ଲୀଳାଟି ଯେଉଁ ରହିଛି, ଆମେ ଗତକାଲି କହିଥିଲେ ଭଗବାନ ଧୌତ୍ରିୟ ଅନୁରୁଦ୍ଧାୟ ପୌତ୍ରୀ ରୁକ୍ମ ରୁକ୍ମ ଉଦ୍ଧାରେ, ରୁକ୍ମ ତାଙ୍କର ଧୌତ୍ରୀଙ୍କୁ ପ୍ରଦାନ କରିଥିଲେ, ଦୁଇତ୍ରଙ୍କୁ ପ୍ରଦାନ କରିଥିଲେ, ଧୌତ୍ରୀ ପୌତ୍ରୀ ଧୌତ୍ରୀ କହିଲେ କନ୍ୟାର ପୁତ୍ରଙ୍କୁ ପ୍ରଦାନ କରିଥିଲେ, ନିଜର କନ୍ୟାଙ୍କୁ ଦେଇଥିଲେ, ନିଜର ଭଉଣୀଙ୍କୁ ଦେଇଥିଲେ, ବୋଧେ ଅନିରୁଦ୍ଧଙ୍କୁ ଯେଉଁ ଦେଇଥିଲେ, ପ୍ରଦ୍ୟୁମ୍ନଙ୍କୁ ନା ତାଙ୍କର ପୁତ୍ରଙ୍କର ତାଙ୍କର କନ୍ୟାଙ୍କୁ ପ୍ରଦାନ କରିଥିଲେ, ଅନିରୁଦ୍ଧଙ୍କୁ ପ୍ରଦ୍ୟୁମ୍ନଙ୍କୁ, ଅନିରୁଦ୍ଧଙ୍କୁ ଯେଉଁ ପ୍ରଦାନ କଲେ ତାଙ୍କର କ'ଣ ତାଙ୍କର କନ୍ୟାର ପୁତ୍ରକୁ ତାଙ୍କର ରୁକ୍ମୀ ରଚନାକୁ ପ୍ରଦାନ କଲେ, ରଚନା ହେଉଛନ୍ତି କିଏ ନା ତାଙ୍କର ପୁତ୍ରର କନ୍ୟା, ତାଙ୍କର ପୌତ୍ରୀ। ଏଇ ଯେଉଁ କଲେ କରାଗଲା, ଏଇଟା ଗୋଟେ ଶାସ୍ତ୍ର ଉଲ୍ଲଂଘନ କରାଯାଇଛି ବୋଲି କୁହାଯାଇଛି, ଆମେ କହିବା ଶୁଣିବା ସେଇଟା। ତେଣୁ ଆ ପୂର୍ବରୁ ଆମେ ଗତକାଲି ଆଲୋଚନା କରିଥିଲୁ, ତସ୍ମିନ୍ ଅଭୁଦୟ ରାଜନ ରୁକ୍ମିଣୀ ରାମକେଶବ, ଏଇଭଳି ଆମେ ଗତ ଶ୍ଳୋକଟି ଆଲୋଚନା କରିଥିଲୁ ଗତକାଲି, ଏଇଭଳି ଭାବେ ବିବାହ ଲୀଳା ସରିଲା ପରେ ପୁରଂ ଭୋଜକଟଂ ଜଗ୍ମୁ ସାମ୍ପ ପ୍ରଦ୍ୟୁମ୍ନ କାହା ଆଦେୟ, ଆଦେୟ କହିଲେ ଯେଉଁ ଯଦି ହିସାବ କେତେ ଜଣ ଆସିଥିଲେ କ'ଣ କରିଥିଲେ ତାହେଲେ ବହୁତ ସମୟ ଲାଗିବ, କହିଲେ ମୁଖ୍ୟ କଥା କୁହାଯାଇଛି, ସର୍ବବେଦ ଇତିହାସାନଂ ସାରଂ ସାରଂ ସମୁଦ୍ରତମ, ସମସ୍ତ ବେଦ ଇତିହାସର ସାର ଜିନିଷଟାକୁ ଭାଗବତ କୁହାଯାଇଛି, ତେଣୁ ଯେଉଁଟାକ ଆଉ ବିସ୍ତାର କରାଯାଏନି, ସଂକ୍ଷେପରେ କୁହାଯାଇଛି, ଯେତିକି କହିଲେ ଚଳିବ ସେତିକି କୁହାଯାଇଛି। 18,000 ଶ୍ଳୋକ, ଲକ୍ଷ ଲକ୍ଷ ଶ୍ଳୋକରେ ଭଗବାନଙ୍କର କଥା ବର୍ଣ୍ଣନା କରିବା ମଧ୍ୟ ସରିବ ନାହିଁ, ଭଗବାନ ହେଉଛନ୍ତି ଅନନ୍ତ। ତେଣୁ ଏଇ ଯେଉଁ ବିବାହ ଲୀଳାଟି ହେଇଥିଲା, ପୁରଂ ଭୋଜକଟ ଜଗ୍ମୁ ସାମ୍ବ ପ୍ରଦ୍ୟୁମ୍ନ କାହା ଦେ, ସାମ୍ବ ହେଉଛନ୍ତି ଜାମ୍ବବତୀଙ୍କର ପୁତ୍ର ସାମ୍ବ, ଏବଂ ପ୍ରଦ୍ୟୁମ୍ନ ହେଉଛନ୍ତି ରୁକ୍ମିଣୀଙ୍କର ପୁତ୍ର, ଏମାନେ ସବୁ ପାଟରାଣୀ ରହିଛନ୍ତି, 16,108 ରାଣୀ। ଆଉ ପୂର୍ବରୁ ବର୍ଣ୍ଣନା କରାଯାଇଛି ସେମାନଙ୍କ ପୁତ୍ରମାନଙ୍କ ସଂଖ୍ୟା 8 ଜଣ ପାଟରାଣୀ, ତାଙ୍କର ବିଷୟରେ ବା ସେଇମାନଙ୍କ ବିଷୟରେ ତାଙ୍କର ଯେଉଁ ପ୍ରତି ପତ୍ନୀଙ୍କ ଗର୍ଭରୁ 10 ଜଣ ପୁତ୍ର ଏବଂ ଗୋଟିଏ କନ୍ୟା ଯାହା ତ ହେଇଥିଲେ, ଭଗବାନ ଯାହା ଚାହିଁବେ ତାହା ହିଁ କରିବେ। ତେଣୁ ଇଏ ହେଉଛନ୍ତି ଭଗବାନଙ୍କର ଗୃହସ୍ଥ ଲୀଳାକୁ ବର୍ଣ୍ଣନା କରାଯାଇଛି, ଆମକୁ ସୌଭାଗ୍ୟ ମିଳୁଛି ସେସବୁ ବିଷୟ ଶ୍ରବଣ କରିବା ପାଇଁ। ତେଣୁ ସାମ୍ବ ପ୍ରଦ୍ୟୁମ୍ନ ଆଦୟ ଆଉ ଏଇଭଳି ଭାବେ ଅନେକ ତାଙ୍କ ପୁତ୍ରମାନେ ସବୁ ଆସିଥିଲେ ବିବାହରେ, ସେଇଟା ବର୍ଣ୍ଣନା କରାଯାଇ ନାହିଁ। ଅନ୍ୟାନ୍ୟ ବିଭିନ୍ନ ଶାସ୍ତ୍ରମାନଙ୍କର ଏସବୁ ଲୀଳାକୁ ମଧ୍ୟ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ଯାହା ହେଉ, ଏଇଭଳି ଭାବରେ ଆମେ ଗତକାଲି ଏହି ଶ୍ଳୋକଟି ଆଲୋଚନା କରିଥିଲେ, ବର୍ତ୍ତମାନ କହୁଛନ୍ତି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ, ତସ୍ମିନ୍ ନିବୃତ ବାହେ, ବିବାହ କର୍ମର ଯେଉଁ ବୈଦିକ ରୀତି ରହେ ବିବାହ କରିବା କଥା, ଏସବୁ କରାଯାଇଛି ଆମେ କହୁଥିଲୁ, ସେଇଟା ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଆସ୍ତେ ଆସ୍ତେ ଏହିସବୁ ବୈଦିକ ରୀତିର ବିବାହ ନଷ୍ଟ ହୋଇଯିବ, ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ସ୍ୱୀକାର ଚୋଦ ବାହେ, ଏଇ ସ୍ୱୀକାର କରିବା ମାତ୍ରେ ଏଇଟା ବିବାହ ହୋଇଗଲା। ଏଇ ଯେଉଁ ବୈଦିକ ପନ୍ଥା ରହିଛି, ଯଜ୍ଞ ମାଧ୍ୟମରେ ଯଜ୍ଞରେ ସବୁ ଅଗ୍ନି ଆହୁତି ଦିଆ ଘୃତ ଆହୁତି ଦିଆହେବ, ଏସବୁ କରିକିରି ମନ୍ତ୍ରପାଠ ହେବ ଏବଂ ବିବାହ କରାଯିବ, ଏସବୁ ନଷ୍ଟ ହୋଇଯିବ। କରିକିରି ଆମେ ଦେଖୁଛେ ମଧ୍ୟ ବର୍ତ୍ତମାନ ସବୁ ଯେଉଁ ରହିଛନ୍ତି କୋର୍ଟ ବିବାହ ହେଉଛି, କୋର୍ଟ ରେଜିଷ୍ଟ୍ରି ମ୍ୟାରେଜ୍, ତେଣୁ ଏଇଟା କୁହାଯାଇଛି ଭାଗବତ ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଏ, ଭବିଷ୍ୟତବାଣୀ। ଏ ସମସ୍ତ ଧର୍ମ ଯେଉଁ ରହିଛି, ଧର୍ମର ପନ୍ଥା ସବୁ ଲୋପ ହୋଇଯିବ ଆସ୍ତେ ଆସ୍ତେ, ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ ଭବତି ଭାରତ, ଧର୍ମର ଗ୍ଲାନି ସବୁବେଳେ ହେବ। ତେଣୁ ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ସ୍ୱୀକାର ଚୋଦବାହେ, ସ୍ୱୀକାର କରିଦେଲେ ଗୋଟେ ପୁଅ ତାଙ୍କ, ଏସବୁ ଦ୍ୱାଦଶ ସ୍କନ୍ଧରେ ସବୁ ବର୍ଣ୍ଣନା କରାଯାଇଛି, କ'ଣ ନା ଏ ଯେଉଁ ବିବାହ ରହିଛି ବୈଦିକ ରୀତି ଅନୁସାରେ ହେବ ନାହିଁ। ଏବଂ ଆଉ ଗୋଟେ କଥା କୁହାଯାଇଛି ଯେ ଦାମ୍ପତ୍ୟ ଅଭିରୁଚି ହେତୁ ମାଏ ଏବେ ବ୍ୟବହାରିକେ ସ୍ତ୍ରୀତ୍ୱେ ପୁଂସ୍ତେ ଚହିରତି ବିପ୍ରତ୍ୟେ ସୂତ୍ରମେବ ହି, ଦାମ୍ପତ୍ୟ ଅଭିରୁଚି ଯେତେଦିନ ଭିତରେ ତାଙ୍କର ମନ ମାନିଥିବ ସେତିକି ସମୟ ଦାମ୍ପତ୍ୟ ରହିବ, ତାପରେ ଭାଙ୍ଗିଯିବ। ଏବଂ ସ୍ତ୍ରୀତ୍ୱେ ପୁଂସ୍ତେ ତ ରତି, ରତି ଅନୁସାରେ ବିବାହ କରିବେ। ଏବଂ ବିପ୍ରତ୍ୟ ସୂତ୍ରମେବ ହି, ବ୍ରାହ୍ମଣ କ'ଣ ନା ବ୍ରହ୍ମସୂତ୍ର ଧାରଣ କରିଛନ୍ତି ବା ପଇତା ଧାରଣ କରିଛନ୍ତି, ସେ ହେଉଛି ବ୍ରାହ୍ମଣ। କିନ୍ତୁ ବ୍ରହ୍ମର ପ୍ରକୃତ ଅର୍ଥ ସେମାନେ ବୁଝନ୍ତି ନାହିଁ। ଆମ ଶ୍ରୀ ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହନ୍ତି କ'ଣ କ'ଣ ବ୍ରହ୍ମସୂତ୍ର ନ ଜାଣନାହାନ୍ତି, ବ୍ରହ୍ମସୂତ୍ରେଣ ଗର୍ବିତା। ବ୍ରହ୍ମସୂତ୍ର ହେଉଛନ୍ତି ବେଦାନ୍ତ ସୂତ୍ର, ବେଦାନ୍ତ ସୂତ୍ର ଜାଣନ୍ତି ନାହିଁ ସେମାନେ, କିନ୍ତୁ ଏଇ ଦୁଇ ପଇସାର ଯେଉଁ ପଇସା ରହିଛି ସେତେବେଳେ ତା ମୂଲ୍ୟ ଥିଲା ଦୁଇ ପଇସା, ଦୁଇ ପଇସାର ପଇସା ପକାଇକି ସେମାନେ କହନ୍ତି ଆମେ ହେଉଛୁ ବ୍ରାହ୍ମଣ। ଏଇଠି ସେଇଠି ଭାଗବତ ବର୍ଣ୍ଣନା କରାଯାଇଛି କ'ଣ ବିପ୍ରତ୍ୟ ସୂତ୍ରମେବ ହି, ଖାଲି ସେମାନେ ବ୍ରହ୍ମସୂତ୍ର ଧାରଣ କରିଛନ୍ତି ମାନେ ତୁମେ ବିପ୍ର ବୋଲି କୁହାଯିବ। ପ୍ରକୃତ ବିପ୍ରର ଯେଉଁ ରହିଛି ଗୁଣ ରହିଛି, କର୍ମ ରହିଛି, ସେସବୁ ନଷ୍ଟ ହୋଇଯିବ। ଏଇସବୁ ଧର୍ମର ଗ୍ଲାନି ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ତେଣୁ ଏଠି ଯେଉଁ କୁହାଯାଉଛି ଉଦ୍ଭାହେ, ଏ ବିବାହ ରହିଛି ଭଗବାନଙ୍କର ପରମ୍ପରାରେ ଏଇ ଯେଉଁ ବିବାହ ହେଉଛି, ତେଣୁ ବୈଦିକ ରୀତି ଅନୁସାରେ ବିବାହ କରାଗଲା। ତେଣୁ ଏଇଭଳି ଭାବରେ ବେଦରେ କେତେ ଯେଉଁ ସବୁ ରହିଛି କାଣ୍ଡ ସବୁ ରହିଛି, ବିବାହର ବିଧି ସବୁ ରହିଛି, ସେଇ ବିବାହ ବିଧି ଅନୁସାରେ ସେମାନେ ବିବାହ କଲେ, ବିବାହ କରାଗଲା। ତସ୍ମିନ୍ ନିବୃତ ଉଦ୍ଭାହେ, ସେଥିରୁ ନିବୃତ ହେଲା ପରେ, ବିବାହ ସରିଲା ପରେ, ବିବାହ ସରିଲା, କାଳିଙ୍ଗ ପ୍ରମୁଖା ନୃପା, ଏ ଯେଉଁ ରାଜାମାନେ ସବୁ ଆସିଥିଲେ, ବିଶେଷ ଭାବରେ ଆଚାର୍ଯ୍ୟମାନେ କହନ୍ତି ଏମାନେ ସବୁ ଦାକ୍ଷିଣାତ୍ୟର ରାଜାମାନେ, ଦାକ୍ଷିଣାତ୍ୟର ରାଜାମାନେ ଯେଉଁ ଆସିଲେ ତାଙ୍କ ମଧ୍ୟରେ ମୁଖ୍ୟ ହେଉଛନ୍ତି କଳିଙ୍ଗ ରାଜା, କାଳିଙ୍ଗ, କାଳିଙ୍ଗ ପ୍ରମୁଖା ନୃପା, ବହୁତ ରାଜାମାନେ ସବୁ ଆସିଥିଲେ। ଆମେ ଶୁଣିଥିଲେ ଭାଗବତ ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଏମାନେ ନୃପା ହେଉଛନ୍ତି କେଉଁମାନେ ନା ଖାଲି ନାମପୁର ରାଜା, ସେଥିପାଇଁ ଭଗବାନ ଆସିଲେ। ଭୂମି ଦୃପ୍ତ ନୃପ ବ୍ୟାଜ ଦୈତ୍ୟାନିକ ଶତାୟୁତି ଆକ୍ରାନ୍ତା ଭୂରି ଭାରଣ ବ୍ରହ୍ମାଣ ଶରଣ ଯଯୋଗୁ, ଏ ଭଗବାନଙ୍କ ଲୀଳା ଯେତେବେଳେ ବର୍ଣ୍ଣନା କରାଯାଉ ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ, ସୁଖଦେବ ଗୋସ୍ୱାମୀ ଏହିଭଳି ଭାବରେ ବର୍ଣ୍ଣନା କରିଛନ୍ତି, ନୃପା ନରାଣାଂଚ ନରାଧିପମ, ରାଜା ଯେ ମନୁଷ୍ୟମାନଙ୍କ ଭିତରେ ଶ୍ରେଷ୍ଠ, ସେ ହେଉଛନ୍ତି ଭଗବାନଙ୍କର ପ୍ରତିନିଧି ବା ବିଭୂତି। କିନ୍ତୁ ଏମାନେ ଯେଉଁ ରୂପ ରହିଛନ୍ତି, ଏମାନେ ହେଉଛନ୍ତି କ'ଣ ନା ଭୂମି ଦୃପ୍ତ ନୃପ ବ୍ୟାଜ, ବ୍ୟାଜ ନୃପ ମାନେ ନାହାଙ୍କୁ ରାଜା, କିନ୍ତୁ ଏମାନେ କୌଣସି ରାଜାଙ୍କର ଯେଉଁ ରହିଛି ନିୟମ ଅନୁସାରେ କାର୍ଯ୍ୟ କରିବା ସେସବୁ କରୁନଥିଲେ, ସେଥିପାଇଁ ଭୂମି ଉପରେ ବାହାର ହୋଇଯାଇଥିଲେ। ସେଇଥିପାଇଁ ଭୂମିଦେବୀ ଯାଇଥିଲେ ବ୍ରହ୍ମାଙ୍କ ପାଖକୁ, ଏବଂ ବ୍ରହ୍ମା ସବୁ ଦେବତାମାନଙ୍କୁ ନେଇକି ଯାଇଥିଲେ କ୍ଷୀରସାଗର ନିକଟକୁ, ଭଗବାନ ସବୁ ସ୍ତୁତି କରିଥିଲେ ପୁରୁଷ ସୂକ୍ତ ମନ୍ତ୍ରରେ, ସବୁ ସ୍ତୁତି କରି ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ସେ ବର୍ଣ୍ଣନା କରାଯାଇଛି। ତେଣୁ ଏମାନେ ସେଇଭଳି ଭାବରେ ରୂପ ରାଜା ଯେ ଭଗବାନ ପ୍ରତିନିଧି, କିନ୍ତୁ ସେମାନେ ଭଗବାନ ପ୍ରତିନିଧି ନୁହନ୍ତି, ସେମାନେ ନିଜର ଇନ୍ଦ୍ରିୟମାନଙ୍କର କ'ଣ ଇନ୍ଦ୍ରିୟମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ସେମାନେ ସବୁ କାର୍ଯ୍ୟ କରୁଛନ୍ତି, ଏବଂ ଶାସ୍ତ୍ରବିଧି ଉଲ୍ଲଙ୍ଘନ କରି ସବୁ କାର୍ଯ୍ୟ କରୁଛନ୍ତି। ଏଇଭଳି ଭାବରେ ରୂପମାନ ଥିଲେ, ତାଙ୍କ ଭିତରୁ ମୁଖ୍ୟ ଥିଲେ କାଳିଙ୍ଗ, କାଳିଙ୍ଗର ରାଜା ଆମର ଓଡ଼ିଶାର ରାଜା ଯାଇଥିଲେ ସେଇଠିକି ଭୋଜକଟ ଯାଇଥିଲେ। ଦୃପ୍ତା ଆସ୍ତେ ରୁକ୍ମିଣା ପ୍ରୋଚୁ, ଦୃପ୍ତା ବୋଲି କୁହାଯାଉଛି ସେମାନେ ସବୁ ବହୁତ ଗର୍ବିତ। ଦୃପ୍ତା, ଦୃପ୍ତା କହିଲେ କ'ଣ ଉଦ୍ଧତ, ଉଦ୍ଧତ ରାଜା, ରାଜା ଯିଏ ଏବେ ଭଗବାନ ପ୍ରତିନିଧି ହିସାବରେ କାର୍ଯ୍ୟ କରିବେ, ତାଙ୍କ ମନ ଇଚ୍ଛା ସେ କାର୍ଯ୍ୟ କରିପାରିବେ ନାହିଁ। ତେଣୁକରି ରାଜାମାନେ ଯେତେବେଳେ କ'ଣ ବୈଦିକ ରୀତି ଅନୁସାରେ ନୀତି ଅନୁସାରେ କାର୍ଯ୍ୟ କଲେ ନାହିଁ, ରାଜତନ୍ତ୍ର ଲୋପ ପାଇଗଲା। ରାଜତନ୍ତ୍ର ହେଉଛନ୍ତି ବିଧି ଅନୁମୋଦିତ, ଶାସ୍ତ୍ର ଅନୁମୋଦିତ ଶାସନ ପଦ୍ଧତି ହେଉଛନ୍ତି ରାଜତନ୍ତ୍ର। ଆଜି ଆମେ ଦେଖିବା ପୃଥିବୀରେ କେତୋଟି ଛାଡ଼ିଦେଲେ, କେତୋଟି ରାଜ୍ୟକୁ ଛାଡ଼ିଦେଲେ ବା କେତୋଟି ଦେଶକୁ ଛାଡ଼ିଦେଲେ, ଆଉ ସବୁଠି ରାଜତନ୍ତ୍ର ଲୋପ ପାଇଯାଇଛି, ଗଣତନ୍ତ୍ର ଚାଲିଛି। ନେପାଳରେ ବର୍ତ୍ତମାନ ରାଜତନ୍ତ୍ର ରହିଛି, ଏବଂ ଇଂଲଣ୍ଡରେ ମଧ୍ୟ ରାଜତନ୍ତ୍ର ରହିଛନ୍ତି, ରାଣୀତନ୍ତ୍ର ସେଠି ଚାଲିଛି, ରାଣୀ ହେଉଛନ୍ତି ମୁଖ୍ୟ ସେଠି, ରାଜା ନୁହନ୍ତି, ରାଣୀ ମୁଖ୍ୟ। କୁଇନ୍ ଭିକ୍ଟୋରିଆ ଯେତେବେଳେ ଆମର ଭାରତକୁ ସେମାନେ ସବୁ ଅଧୀନ କରି ରଖିଥିଲେ ବ୍ରିଟିଶର୍ସମାନେ, ଆମର କାଲକାଟାରେ ଗୋଟେ ରହିଛି କୁଇନ୍ ଭିକ୍ଟୋରିଆ ମେମୋରିଆଲ, ଭିକ୍ଟୋରିଆ ମେମୋରିଆଲ ରହିଛି। ସେ ଭିକ୍ଟୋରିଆ ରାଣୀ ଯେତେବେଳେ ଥିଲେ ତାଙ୍କ ଉଦ୍ଦେଶ୍ୟରେ ସେଇ ଇଟା ନିର୍ମାଣ କରାଯାଇଛି, ମେମୋରିଆଲ ନିର୍ମାଣ କରାଯାଇଛି। ଆଜି ମଧ୍ୟ ଲୋକମାନେ ଯାଇ ଯାଉଛନ୍ତି ଦେଖିବା ପାଇଁ ଭିକ୍ଟୋରିଆ ମେମୋରିଆଲ କାଲକାଟାରେ, ଏସବୁ ରହିଛି। ମୁଁ ଏବେ ଆସିଥିଲି ମାୟାପୁରରୁ ଆସିଥିଲି କାଲକାଟା, ଆସିଲା ବେଳେ ଲେଖା ହେଉଛି କାଲକାଟାକୁ ୱେଲକମ୍ ଟୁ ସିଟି ଅଫ୍ ଜୟ କାଲକାଟା, କାଲକାଟାକୁ କୁହାଯାଉ ସିଟି ଅଫ୍ ଜୟ, ଆନନ୍ଦର ଇଏ ହେଉଛି ନଗରୀ, ସିଟି ଅଫ୍ ଜୟ କାଲକାଟା ବୋଲି କୁହାଯାଉଛି। କ'ଣ ଜୟ ସେମାନେ ପ୍ରାପ୍ତ ହେଉଛନ୍ତି, ଯାହା ହେଉ ଏ ଯେଉଁ ରହିଛି ତାଙ୍କ ଭିତରୁ ଇଏ ରାଜା ଯେଉଁ ରହିଛନ୍ତି ମାନେ ପ୍ରକୃତରେ ଶାସ୍ତ୍ରବିଧି ଅନୁସାରେ କାର୍ଯ୍ୟ କରୁନଥିଲେ, ସେଥିପାଇଁ ରାଜତନ୍ତ୍ର ଲୋପ ପାଇଗଲା, ବର୍ତ୍ତମାନ ଗଣତନ୍ତ୍ର ଚାଲିଛି। ତେଣୁ ଗଣତନ୍ତ୍ର ମଧ୍ୟ ଆହୁରି ୱର୍ସ, ଗଣତନ୍ତ୍ର ରାଜତନ୍ତ୍ର ଅପେକ୍ଷା ଇଏ ଆହୁରି ଇଏ ହେଉଛି କ'ଣ ଶାସ୍ତ୍ର ବିରୁଦ୍ଧ ସବୁ ତନ୍ତ୍ର, ଏଇଟା ଶାସ୍ତ୍ର ଅନୁମୋଦିତ କରାଯାଇ ନାହିଁ, ଅନୁମୋଦନ କରାଯାଏ ନାହିଁ ଗଣତନ୍ତ୍ର। କିନ୍ତୁ ଏଇଭଳି ଭାବରେ ଆସ୍ତେ ଆସ୍ତେ ଧର୍ମର ଗ୍ଲାନି ହେବ, ଧର୍ମର ଗ୍ଲାନି ହେଲେ ସବୁ ଅଧର୍ମ ଅଭ୍ୟୁଦାନ ହେବ। ଯାହା ହଉ ଏ ଦୃପ୍ତା ଉଦ୍ଧତ ରାଜା ଥିଲେ କଳିଙ୍ଗ, ଏମାନେ ସବୁ ଏ ଯେଉଁ ଧନ ସମ୍ପତ୍ତି ସବୁ ରହିଛନ୍ତି, ଏ ଅନୁସାରେ ସେମାନେ ଭାବୁନାହାନ୍ତି ଏ ଧନ ସମ୍ପତ୍ତି ହେଉଛି ଭଗବାନଙ୍କର ବୋଲି, ସେମାନେ ଭାବୁଛନ୍ତି ମୁଁ ରାଜା, ମୁଁ ଏତିକି ଧନର ମାଲିକ, ଏଇଭଳି ଭାବେ ଉଦ୍ଧତ ଭାବେ ରହିଛନ୍ତି। ତେଣୁ ଦୃପ୍ତ ଶବ୍ଦ ବ୍ୟବହାର କରାଯାଇଛି। ତେ ରୁକ୍ମିଣଂ ପ୍ରୋଚୁ, ରୁକ୍ମିଙ୍କ ସହିତ ଭଗବାନଙ୍କର ଯେଉଁ ରହିଛି, ରୁକ୍ମି ଭଗବାନଙ୍କ ସହିତ ଯେଉଁ ଶତ୍ରୁତା ଆଚରଣ କରିଥିଲେ ଏଇଟା ସମସ୍ତ ସାରା ପୃଥିବୀର ରାଜାମାନେ ଜାଣିଥିଲେ। କାରଣ ଯେ ଯେଉଁ ବିବାହ ରୁକ୍ମିଣୀଙ୍କର ବିବାହରେ ସବୁ ସବୁ ପୃଥିବୀର ରାଜାମାନେ ସବୁ ଆସିଥିଲେ ସେଠିକି, କୃଷ୍ଣ ରୁକ୍ମିଣୀଙ୍କୁ କ'ଣ ହରଣ କରିବେ ସେଇଥିପାଇଁ ସେମାନେ ସବୁ ଜାଗ୍ରତ ଅବସ୍ଥାରେ ଆସିଥିଲେ, ମାନେ ବହୁତ ସାବଧାନ ଥିଲେ। କିନ୍ତୁ ହେଲେ ମଧ୍ୟ ଭଗବାନ ତାଙ୍କ ସାମ୍ନାରେ ରୁକ୍ମିଣୀଙ୍କୁ ହରଣ କରିଥିଲେ। ତେଣୁ ରୁକ୍ମିଙ୍କର ଭଗବାନଙ୍କ ସହିତ ଯେଉଁ ଶତ୍ରୁତା ରହିଛି ସେଇଟା ସାରା ପୃଥିବୀର ରାଜାମାନେ ସବୁ ଜାଣିଥିଲେ, ସାରା ପୃଥିବୀବାସୀମାନେ ଜାଣିଥିଲେ। ତେଣୁ ଏଇଟା ମଧ୍ୟ କଳିଙ୍ଗର ରାଜା ମଧ୍ୟ ଜାଣିକରି ସେଇଟା ସେ ସେଇଥିପାଇଁ କହୁଛନ୍ତି ଦୃପ୍ତା। ଇଏ ମଧ୍ୟ ଉଦ୍ଧତ ରାଜା ଜଣେ ଥିଲେ, ଇଏ ମଧ୍ୟ ଭକ୍ତ ରାଜା ନୁହଁନ୍ତି, ଉତ୍କଳ ରାଜା ଯେଉଁ ଥିଲେ କଳିଙ୍ଗର ରାଜା ଇଏ ନଥିଲେ, ଭକ୍ତ ନଥିଲେ। ରାଜା ଯିଏ ହେବେ ସେମାନେ ଭଗବାନ ଭକ୍ତ ହେବେ, କାରଣ ସେମାନେ ହେଉଛନ୍ତି ଭଗବାନ ପ୍ରତିନିଧି, ନରାଣାଂଚ ନରାଧିପମ୍, ଭଗବାନଙ୍କର ଭକ୍ତ ସେମାନେ ହେବା କଥା। ଭଗବାନ ଭକ୍ତ ହେଲେ ଯେଉଁମାନେ ରାଜା ହେବେ ସେମାନେ ଶାସ୍ତ୍ରନୀତି ଅନୁସାରେ ରାଜଶାସନ କରିବେ, ପ୍ରଜାମାନେ ଆନନ୍ଦରେ ରହିବେ। କିନ୍ତୁ ରାଜା ଯିଏ ଭଗବାନ ଭକ୍ତ ନୁହନ୍ତି ସିଏ କ'ଣ ଶାସ୍ତ୍ରନୀତି ଅନୁସରଣ ରାଜଶାସନ କରିବେ, ତେଣୁ ପ୍ରଜାମାନେ ଶାନ୍ତି ପାଇପାରିବେନି, ଆନନ୍ଦରେ ରହିପାରିବେ ନାହିଁ। ଆମେ ଦେଖୁଛେ ଭଗବାନ ରାମଚନ୍ଦ୍ରଙ୍କ ରାଜ୍ୟ ଏବଂ କୃଷ୍ଣଙ୍କର ରାଜ୍ୟ, କୃଷ୍ଣଙ୍କର ରାଜ୍ୟ ହେଉଛନ୍ତି ଯୁଧିଷ୍ଠିର ମହାରାଜ ରାଜା, କୃଷ୍ଣଙ୍କ ସମୟରେ ଯୁଧିଷ୍ଠିର ମହାରାଜ ରାଜା ଥିଲେ, ତାଙ୍କର ଲୋକମାନେ କିଭଳି ଭାବରେ ଆନନ୍ଦରେ ଥିଲେ ଆମେ ଶୁଣୁ ଦେଖୁଛେ, ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଭଗବାନ ରାମଚନ୍ଦ୍ରଙ୍କ ବିଷୟରେ ବର୍ଣ୍ଣନା କରିଛି ଭାଗବତ ନବସ୍କନ୍ଧରେ, ନାଧି ବ୍ୟାଧି ଜରା ଗ୍ଲାନି ଦୁଃଖ ଶୋକ ଭୟ କଳମା ମୃତ୍ୟୁଶ୍ଚ ନା ଚିତ୍ରାଜନ ରାମେ ରାଜନ ଦୁଃଖେ ଯେ, ଭଗବାନ ରାଜା, ଭଗବାନ ରାଜା ହେଲେ ତା କଥା କ'ଣ କହିବା, ସେ ରାଜ୍ୟବାସୀମାନଙ୍କର ଭଗବାନ ରାମଚନ୍ଦ୍ରଙ୍କ ସମୟରେ ଯେଉଁ ଅଯୋଧ୍ୟାବାସୀମାନଙ୍କର କେତେ ଭାଗ୍ୟ, ଭଗବାନ ହେଇଛନ୍ତି ରାଜା, ରାଜ ଶାସ୍ତ୍ରନୀତି ଅନୁସାରେ ସେମାନେ ରାଜ ଶାସନ କରୁଛନ୍ତି ଭଗବାନ। ତେଣୁ ଲୋକମାନଙ୍କର କୌଣସି ମନବ୍ୟଥା ନଥିଲା, ନାଧି ଆଧି କହିଲେ ମନବ୍ୟଥା, ଆଜିର ବର୍ତ୍ତମାନ ଯୁଗରେ ଦେଖିବା କେତେ ପ୍ରକାର ବ୍ଲଡ଼ ପ୍ରେସର ହାର୍ଟ ଡିଜିଜ୍ ହାର୍ଟ ଫେଲ୍ ସବୁ କେତେ କ'ଣ ହେଇଯାଉଛି, ଏ ମନସ୍ତାପରୁ ବିଭିନ୍ନ ପ୍ରକାର ସୂଚନାରୁ ଏସବୁ ହେଉଛି, ସେତେବେଳେ ଲୋକମାନଙ୍କ ଏସବୁ ନଥିଲା। ନା ଆଦି ବ୍ୟାଧି, କୌଣସି ବ୍ୟାଧି ନଥିଲା, ଆଉ ଏ ଯେଉଁ ରହିଛନ୍ତି କରୋନା କଥା କ'ଣ କହିବା, କୌଣସି ବ୍ୟାଧି ନଥିଲା। ନା ଆଦି ବ୍ୟାଧି ଜରା ଗ୍ଲାନି ବାର୍ଦ୍ଧକ୍ୟ ମଧ୍ୟ ନଥିଲା, ଏବଂ ମନଶ୍ଚିନ୍ତା କିଛି ନଥିଲା। ନା ଆଦି ବ୍ୟାଧି ଜରା ଗ୍ଲାନି ଦୁଃଖ ଶୋକ ଭୟ କ୍ଳମା, କୌଣସି ଦୁଃଖ ନଥିଲା କି ଶୋକ ନଥିଲା କି ଭୟ ନଥିଲା। ଶୋକ ହେଉଛି ଅତୀତ ପାଇଁ ଚିନ୍ତା କରିବା, ଭୟ ହେଉଛି ଭବିଷ୍ୟତ ପାଇଁ, ଭବିଷ୍ୟତ ପାଇଁ ତାଙ୍କର କୌଣସି ଭୟ ନଥିଲା। ଏବଂ ଅତୀତରେ ଅତୀତ କିଛି ଘଟଣା ହୋଇଗଲା ସେଥିପାଇଁ ସେମାନେ ଶୋକ କରୁନଥିଲେ, କାରଣ ଭଗବାନଙ୍କ ଇଚ୍ଛାରେ ସବୁ ହେଉଛି, ଭଗବାନ ଭକ୍ତମାନେ ଏଇଭଳି ଭାବରେ ଗ୍ରହଣ କରନ୍ତି ଦୁଃଖ ଶୋକ ଭୟ କ୍ଳମା। ଏମିତିକି ଅନ୍ୟ କଥା କ'ଣ କହିବା, ମୃତ୍ୟୁ ନାସିତ୍ରାଜନ, ଯେଉଁମାନେ ଚାହୁଁନଥିଲେ ତାଙ୍କ ପାଖକୁ ମୃତ୍ୟୁ ମଧ୍ୟ ଆସୁନଥିଲା, ଏଭଳି ଭାବରେ ଘଟଣା। ରାମ ରାଜନ ଅଧ୍ୟକ୍ଷ ଯେ, ଭଗବାନ ରାମଚନ୍ଦ୍ର ଯେତେବେଳେ ରାଜା ଥିଲେ ଅଧ୍ୟକ୍ଷ ଯେ ସିଏ ଭଗବାନ, ସିଏ ସେ ଯେତେବେଳେ ରାଜା ରାଜା ଶାସନ କରୁଥିଲେ, ଲୋକମାନେ ଏଇଭଳି ଭାବରେ ଆନନ୍ଦରେ ଥିଲେ। ସେଇଭଳି ଭାବରେ ତ୍ରେତା ଯୁଗର କଥା, ଦ୍ୱାପର ଯୁଗରେ ଭଗବାନ କୃଷ୍ଣ ଆସିଲେ, ତାଙ୍କର ରାଜତ୍ୱ ମଧ୍ୟ ଏଇ ଯୁଧିଷ୍ଠିର ମହାରାଜ ତାଙ୍କର କ'ଣ ତାଙ୍କର ହେଉଛନ୍ତି ରିପ୍ରେଜେଣ୍ଟେଟିଭ ତାଙ୍କର। ଭଗବାନଙ୍କ ଇଚ୍ଛା ଅନୁସାରେ ସେ ରାଜ୍ୟ ଶାସନ, ତାଙ୍କର ଭାଗବତ ପ୍ରଥମ ସ୍କନ୍ଧ ଦଶମ ଅଧ୍ୟାୟରେ ବର୍ଣ୍ଣନା କରାଯାଏ ଯୁଧିଷ୍ଠିର ମହାରାଜଙ୍କ ରାଜ୍ୟ। ଯୁଧିଷ୍ଠିର ମହାରାଜ ରାଜ୍ୟ ବିଷୟରେ ବର୍ଣ୍ଣନା କରାଯାଇଛି ଯେ କ'ଣ ନା କାଳ କ'ଣ ସେଇଟା ପର୍ଜନ୍ୟ ପର୍ଜନ୍ୟ ବୃଷ୍ଟି ଯେଉଁ ହେଉଥିଲା, ଏଭଳି ଭାବରେ ବୃଷ୍ଟି ଠିକ୍ ସମୟରେ ବୃଷ୍ଟି ହେଉଥିଲା, ଯେତିକି ଦରକାର ସେତିକି ହେଉଥିଲା, ଅଧିକା ହେଉନଥିଲା କି କମ୍ ହେଉଥିଲା। ଏ ଶ୍ଳୋକଟି ବହୁତ ସୁନ୍ଦର ଶ୍ଳୋକ ରହିଛନ୍ତି। ଇଏ ଭଗବାନ ଯୁଧିଷ୍ଠିର ମହାରାଜଙ୍କ ସମୟରେ, ଭଗବାନ କୃଷ୍ଣଙ୍କ ସମୟରେ ଯୁଧିଷ୍ଠିର ମହାରାଜ ରାଜା ଥିଲେ, ସେଇଭଳି କାମଙ୍ଗ ବର୍ଷ ପର୍ଜନ୍ୟ ଏ ବୃଷ୍ଟି ମାଧ୍ୟମରେ କେବଳ ଯେ ଜଳ ଆସୁଛି ତା ନୁହଁ, ବହୁତ ଜିନିଷ ସେ ପ୍ରଦାନ କରୁଛି ଜଳ ମାଧ୍ୟମରେ। ଜୀବମାନେ ମଧ୍ୟ ଆସୁଛନ୍ତି, ହଁ, ବିଭିନ୍ନ ପ୍ରକାର ଯେଉଁ ଖଣିଜ ସମ୍ପଦ ଇତ୍ୟାଦି ଯାହା ସବୁ ରହିଛି ସବୁ ଏଇ ବୃଷ୍ଟିର ବର୍ଣ୍ଣନା କରାଯାଇଛି। ସ୍ୱାତି ନକ୍ଷତ୍ରରେ ଯେତେବେଳେ ବୃଷ୍ଟି ହେଉଛି, ସେତେବେଳେ ସମୁଦ୍ରରେ ଯେଉଁ ଶାମୁକାମାନେ ରହିଛନ୍ତି ତାଙ୍କ ଭିତରେ ହେଉଛି ମୁକ୍ତା ତିଆରି ହେଉଛି। ଏହିଭଳି ଭାବେ ଖଣିଜ ପଦାର୍ଥ ଯାହାର କାମଙ୍ଗ ବର୍ଷ ପର୍ଜନ୍ୟ ବୋଲି କୁହାଯାଉଛି। ଯେତେ ଜୀବ ଅଛନ୍ତି, ଖାଲି ମନୁଷ୍ୟମାନେ ଅଛନ୍ତି ଭୌତିକ ଜଗତରେ ତାହା ନୁହଁ, ପଶୁପକ୍ଷୀ କୀଟପତଙ୍ଗ ଇତ୍ୟାଦି 84 ଲକ୍ଷ ପ୍ରକାର ଜୀବ ଅଛନ୍ତି। ସମସ୍ତଙ୍କର ଯାହାର ଯାହା ଆବଶ୍ୟକତା ରହିଛି ସେସବୁ ଏଇ ବୃଷ୍ଟି ମାଧ୍ୟମରେ ଆସୁଛି। କାମଙ୍ଗ ବର୍ଷ ପର୍ଜନ୍ୟ ସର୍ବକାମ ଦୁଃଖାମୟୀ, ପୃଥିବୀକୁ ମୟୀ କୁହାଯାଉଛି କାହିଁକି ନା ଯେତେ ଜୀବ ରହିଛନ୍ତି ସମସ୍ତଙ୍କର କାମନା ସେ ପୂରଣ କରନ୍ତି, ସର୍ବକାମ ଦୁଃଖାମୟୀ। ଏବଂ ଯୁଧିଷ୍ଠିର ମହାରାଜଙ୍କ ସମୟରେ ଏଭଳି ଭାବରେ ଗାଭୀମାନେ ଆନନ୍ଦରେ ଥିଲେ, କ'ଣ ସ୍ଥିତି ସୂକ୍ଷ୍ମ ପ୍ରଧାନ ଗାଭ ଗାଭମାନେ କହିଲେ ଗାଭୀମାନଙ୍କ ଦ୍ୱାରା ଏଭଳି ପୟସୋଧି ସ୍ୱତିର୍ମୁଦା ଏତେ ଆନନ୍ଦରେ ସେମାନେ ଥିଲେ ଗାଭୀମାନେ, ତାଙ୍କର ପହ୍ନାରୁ ସ୍ୱତ କ୍ଷୀର ଯାହା ଦେଉଥିଲା ଏଇ କ୍ଷୀରରେ ସବୁ ମାଟି ଓଦା ହୋଇଯାଉଥିଲା, ଆଉ ବର୍ଷାର ଆବଶ୍ୟକତା ନଥିଲା। ଏଭଳି ଭାବରେ ଯୁଧିଷ୍ଠିର ମହାରାଜଙ୍କର ରାଜ୍ୟ ଶାସନ ବିଷୟରେ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି। ତେଣୁ ଆମେ ଚିନ୍ତା କରୁଥିବା ଯେ ସେମାନଙ୍କର କେତେ ଭାଗ୍ୟ, ଆମେ ଭାଗ୍ୟହୀନ କଳି ଯୁଗରେ ଆମେ ହେଉଛୁ ଭାଗ୍ୟହୀନ ନା, ଆମେ ମଧ୍ୟ ଭାଗ୍ୟବାନ। ପ୍ରଭୁପାଦ ମହାରାଜ ଏ ଶ୍ଳୋକ ଭାଷ୍ୟରେ ଏଇଭଳି ଭାବରେ କହିଛନ୍ତି, ଦ ସେମ୍ କୃଷ୍ଣ ଆଣ୍ଡ ସେମ୍ ରାମ, ଦ ସେମ୍ ରାମ ଆଣ୍ଡ ସେମ୍ କୃଷ୍ଣ ଆର୍ ପ୍ରେଜେଣ୍ଟ ଇନ୍ ଦିସ୍ ଏଜ୍ ଇନ୍ ଦ ଫର୍ମ ଅଫ୍ ଦେୟାର ନେମ୍। ଯେଉଁ ଭଗବାନ ରାମଚନ୍ଦ୍ର ତେତା ଯୁଗରେ ରାଜା ଥିଲେ ଏବଂ ଲୋକମାନେ ଆନନ୍ଦରେ ଥିଲେ, ଯେଉଁ ଭଗବାନ କୃଷ୍ଣ ଦ୍ୱାପର ଯୁଗରେ ରହିଥିଲେ ଯୁଧିଷ୍ଠିର ମହାରାଜଙ୍କ ରାଜ୍ୟରେ ପ୍ରଜାମାନେ ଆନନ୍ଦରେ ଥିଲେ, ସେହି ଭଗବାନ ମଧ୍ୟ ବର୍ତ୍ତମାନ ଅଛନ୍ତି। କିଭଳି ଅଛନ୍ତି ନା, ଇନ୍ ଦ ଫର୍ମ ଅଫ୍ ଦେୟାର ନେମ୍, ତାଙ୍କର ନାମରେ ସେ ରହିଛନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ। ତେଣୁ ଆମେ ମଧ୍ୟ ଭଗବାନଙ୍କ ନାମରେ ଆଶ୍ରୟ ନେଲେ ଆମେ ମଧ୍ୟ ସେଇଭଳି ଭାବରେ ରହିପାରିବା, ଆନନ୍ଦରେ ରହିପାରିବା। ଚିନ୍ତା କରିବା ନାହିଁ ଯେ ଭଗବାନ ନାହାନ୍ତି କେମିତି ଆମେ ରହିବା ଆନନ୍ଦରେ, ନା କେବଳ ନାମ ମାଧ୍ୟମରେ ଭଗବାନ ଉପସ୍ଥିତ ଅଛନ୍ତି। କଳି କାଳେ ନାମ ରୂପେ କୃଷ୍ଣ ଅବତାର, ନାମ ହୈତେ ହୈ ସବ ଜଗତ ନିସ୍ତାର। ଚେତନ ଚର୍ତ୍ତା ମଧ୍ୟ କୁହାଯାଇ ଭଗବାନ ତାଙ୍କ ନାମରେ ରହିଛନ୍ତି, ଜୀବମାନଙ୍କୁ ଉଦ୍ଧାର କରିବା ପାଇଁ ଭଗବାନ ସବୁ ପ୍ରକାର ବ୍ୟବସ୍ଥା କରୁଛନ୍ତି। ତେଣୁ ଏ ରାଜାମାନେ ଏଇଭଳି ଭାବରେ ଅବସ୍ଥାରେ ଥିଲେ, ସେମାନେ ଦୃପ୍ତା, ସେମାନେ ଭଗବାନ ମାନେ ଭଗବାନ ବଳରାମ, ସେଠି ଭଗବାନ ସିଏ ଭଗବାନ ସହିତ କ'ଣ ଚ୍ୟାଲେଞ୍ଜ କରିବେ, ଭଗବାନଙ୍କୁ ଗୋଟେ ନାମ ହେଉଛି ଅଜିତ, ତାଙ୍କୁ କେହି ଜିତିପାରିବେ ନାହିଁ। କିନ୍ତୁ ଇଏ ଚିନ୍ତା କରୁଛନ୍ତି ଦୃପ୍ତ, ବହୁତ ଉଦ୍ଧତ, ବହୁତ ଗର୍ବିତ, ସେଥିପାଇଁ ସେ ଭାବୁଛନ୍ତି ଆମେ ଜୟ କରିଯିବୁ ତାଙ୍କୁ, ବଳରାମଙ୍କୁ ଜୟ କରିବୁ। ସେମାନେ ଜଣେ ଆଚାର୍ଯ୍ୟ କହୁଛନ୍ତି ସେମାନେ ଭାବୁଥିଲେ କୃଷ୍ଣଙ୍କୁ ଜୟ କରିହେବ ନାହିଁ, ବଳରାମଙ୍କୁ ଜୟ କରିହେବ, ଯେମିତି ପ୍ରଣମ୍ବାସୁର ଚିନ୍ତା କରୁଥିଲା। ଦଶମ ସ୍କନ୍ଧ 18 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ପ୍ରଣମ୍ବାସୁର, କାହିଁକି ତା ପୂର୍ବରୁ ଭଗବାନ କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ବହୁତ ଅସୁରମାନଙ୍କୁ କଂସ ପଠାଇଥିଲେ, ସମସ୍ତ ଭଗବାନଙ୍କ ଦ୍ୱାରା ନିହତ ହୋଇଥିଲେ। ତେଣୁ ଏ ପ୍ରଣମ୍ବାସୁର ଚିନ୍ତା କରୁଥିଲା ମୁଁ ବହୁତ ବୁଦ୍ଧିମାନ, ଆଉ ମୁଁ କୃଷ୍ଣଙ୍କ ସହିତ ଯୁଦ୍ଧ କରିବି ନାହିଁ, ମୁଁ ବଳରାମଙ୍କୁ ହତ୍ୟା କରିବି କହିକିରି ସେ ଆସିଥିଲା। ଏ ଦଶମ ସ୍କନ୍ଧ 18 ଅଧ୍ୟାୟରେ ଏ ଲୀଳାଟି ବର୍ଣ୍ଣନା କରାଯାଇଛି। ତେଣୁ ଏଠି ମଧ୍ୟ ସେହିଭଳି ଭାବରେ ଏ ଦୃପ୍ତା, ଏ ଉଦ୍ଧତ, ଇଏ ଯେଉଁ ରହିଛି କାଳିଙ୍ଗ ବା କଳିଙ୍ଗର ରାଜା ରହିଛନ୍ତି, ତାଙ୍କର ନାମ ଉଲ୍ଲେଖ କରାଯାଇ ନାହିଁ। କାହିଁକି ତାଙ୍କ ନାମ ଉଲ୍ଲେଖ କରାଯିବ, କଳିଙ୍ଗର ରାଜା ଏତିକି କହିଲେ ଯଥେଷ୍ଟ ହେଲା। ସେମାନେ ଏତେ ଗୁରୁତ୍ୱପୂର୍ଣ୍ଣ ନୁହନ୍ତି, ତାଙ୍କର ନାମ ନିଆଯିବ। ଆମେ ଯେତେବେଳେ ସ୍କୁଲ କଲେଜରେ ପଢ଼ୁଥିଲୁ, ଇତିହାସ ପଢ଼ୁଥିଲୁ, ଆମେ ସବୁ ଏଇମାନଙ୍କର ରାଜାଙ୍କର ନାମ ସବୁ ନେଉଥିଲୁ, ମନ ମୁଖସ୍ଥ କରୁଥିଲୁ, ମନେ ରଖୁଥିଲୁ। ଏ ବାବରଙ୍କ ପୁତ୍ର ହୁମାୟୁନ, ହୁମାୟୁନଙ୍କ ପୁତ୍ର ଏଇଭଳି ଭାବରେ ଏସବୁ ଆସିକରି ଆମେ ସବୁ ମନେ ରଖୁଥିଲୁ, ତା'ର ମୂଲ୍ୟ କ'ଣ ହେଲା। କିନ୍ତୁ ଯଦି ଆମେ ଆମର ବୈଦିକ ଇତିହାସରୁ ରହିଛି ଏଇସବୁ ପାଠ କରିଥାନ୍ତେ, କେତେ ଆମର କେତେ ଆମେ କ'ଣ ଲାଭବାନ ହୋଇଥାନ୍ତେ। ଭଗବାନଙ୍କର ସବୁ ରହିଛି ବୈଦିକ ଗ୍ରନ୍ଥରେ, ବୈଦିକ ଗ୍ରନ୍ଥକୁ ସେମାନେ ବର୍ତ୍ତମାନ ଯେଉଁ ଇତିହାସକାରମାନେ ରହିଛନ୍ତି ସେମାନେ କହୁଛନ୍ତି ଏଇଟା ହେଉଛି ମାଇଥୋଲୋଜି, ଏ ମନଗଢ଼ା କଥା, ଏଇଟା ପ୍ରକୃତ ଇତିହାସ ନୁହଁ, ଆମେ ଯେଉଁ କହୁଛୁ ଏଇଟା ହେଉଛି ଇତିହାସ। କିନ୍ତୁ ତା ଦେହରେ ମଧ୍ୟ ବହୁତ ମନଗଢ଼ା ଜିନିଷ ରହିଛି, କିନ୍ତୁ ଏଥିରେ ବେଦରେ ବା ପୁରାଣମାନଙ୍କରେ ଯେଉଁ ସବୁ କଥା କୁହାଯାଇଛି ଏଥିରେ କୌଣସି ମନଗଢ଼ା କଥା ନାହିଁ, 100% ସତ୍ୟ କଥା, ଏଥିରେ କୌଣସି ଗୋଟିଏ ପରସେଣ୍ଟ ବି ଭୁଲ ନାହିଁ ବା ମିଥ୍ୟା ନାହିଁ। କିନ୍ତୁ ଆମର ହତଭାଗ୍ୟ, ଆମେ ଏଇସବୁ ପଢ଼ୁନଥିଲେ, ଇତିହାସ ପଢ଼ୁନଥିଲେ, ଆମେ ସେଇ ବର୍ତ୍ତମାନ ଇତିହାସକାରମାନେ ଯେଉଁ କହୁଛନ୍ତି ସେଇଟାକୁ ଆମେ ପଢ଼ୁଛୁ। ମାନେ ଯେଉଁ ଦ୍ୱାରା ହରପ୍ପା ସଭ୍ୟତା, ସେଇଟା ମଧ୍ୟ ଇତିହାସକାରମାନେ କହୁଛନ୍ତି ଏତେ ବର୍ଷ ତଳରେ, କିଏ ପୁଣି ପରିବର୍ତ୍ତନ କରି କହୁଛନ୍ତି ନା ଏଇଟା ଏତେ ବର୍ଷ ତଳରେ, ଏଇଭଳି ଭାବରେ ଠିକ୍ ନିର୍ଦ୍ଦିଷ୍ଟ ମଧ୍ୟ କରିପାରୁନାହାନ୍ତି। କିନ୍ତୁ ଆମର ଯେଉଁ ବେଦ ବା ମହାଭାରତରେ ବିଭିନ୍ନ ପ୍ରକାର ଇତିହାସ ପୁରାଣ ସବୁ ବର୍ଣ୍ଣନା କରାଯାଇଛି, ଏଇଟା ହେଉଛି ଏଥିରେ କୌଣସି ଭୁଲ ଭାଲ ନାହିଁ, ଏସବୁ ରହିଛି। ତେଣୁ କଳିଙ୍ଗ ରାଜାଙ୍କର ନାମ ଉଲ୍ଲେଖ କରାଯାଇ ନାହିଁ, ସେ ଏତେ ଉନ୍ନତ, ତାଙ୍କର ରାଜାଙ୍କର ନାମ ଉଲ୍ଲେଖ କରିବା କ'ଣ ଦରକାର, ତାଙ୍କ ଦରକାର ନାହିଁ, ଆବଶ୍ୟକତା ନାହିଁ, ସେଥିପାଇଁ କୁହାଗଲା ନାହିଁ ଭାଗବତମରେ, ଖାଲି କୁହାଗଲା କାଳିଙ୍ଗ, କଳିଙ୍ଗ ରାଜା ଏ ଜଣେ ନାସ୍ତିକ ବ୍ୟକ୍ତି, ତା ବିଷୟରେ କ'ଣ ଏତେ ଆଲୋଚନା କରାଯିବ କହିକି କରାଗଲା। ଦୃପ୍ତାସ୍ତେ ରୁକ୍ମିଣା ପ୍ରଚୁ, ତେଣୁ ସେ ଉଦ୍ଧତ ଥିଲେ, ସେମାନେ ସବୁ ଆସିଥିଲେ ଏଇ ବିବାହରେ ଯୋଗ ଦେବା ପାଇଁ, ଏ ରୁକ୍ମିଣୀ ସେମାନଙ୍କୁ ସବୁ ଡାକିଥିଲା। ରୁକ୍ମିଣୀ ସେ ଭଗବାନଙ୍କର ବିରୋଧୀ ଥିଲେ, ଭଗବାନ ବିରୋଧୀ ଥିଲେ, ଅଭକ୍ତ, ଅସୁର ସ୍ୱଭାବ ସମ୍ପନ୍ନ, ଏବଂ ସେ ମଧ୍ୟ ସେହି ସବୁ ବ୍ୟକ୍ତିମାନଙ୍କ ସହିତ ସଙ୍ଗ କରୁଥିଲେ। ଜଣେ ଭକ୍ତ ଯିଏ ସେ ଭକ୍ତଙ୍କର ସଙ୍ଗ କରିବେ, ଅଭକ୍ତଙ୍କର ସଙ୍ଗ କରିବେ ନାହିଁ, ଆଉ ଅଭକ୍ତମାନେ ମଧ୍ୟ ଭକ୍ତଙ୍କ ସଙ୍ଗ କରିବେ ନାହିଁ, ଇଏ ହେଉଛି ସେମାନେ ଅଭକ୍ତମାନଙ୍କ ସଙ୍ଗ କରିବେ। ଭାଗବତମର ଗୋଟେ ଶ୍ଳୋକ ଅଛନ୍ତି, ପ୍ରଥମ ସ୍କନ୍ଧ ଅଷ୍ଟମ ଅଧ୍ୟାୟ, ରାଣୀ କୁନ୍ତୀଙ୍କର ସ୍ତୁତି ଯେଉଁ ରହିଛି, ତା ଦେହରେ ଏଇ କଥାଟି କହିଛି, କୁହାଯାଇଛି, କେଉଁ ଶ୍ଳୋକରେ ସେ ରହିଛନ୍ତି, ପ୍ରଭୁପାଦ ମହାରାଜ ସେଇଟା କହିଛନ୍ତି, ଯେଉଁ ବିଭିନ୍ନ ପ୍ରକାର ସବୁ ବ୍ୟକ୍ତି ଅଛନ୍ତି ଆମେ ଦେଖିବା ସମାନ ଦେଖାଯାଉଛନ୍ତି, ଦୁଇ ହାତ ଦୁଇ ଗୋଡ଼ ସବୁ ରହିଛି, ମନୁଷ୍ୟ ଭଳି ରହିଛନ୍ତି, କିନ୍ତୁ ତାଙ୍କ ଭିତରେ 400,000 ପ୍ରକାର ମନୁଷ୍ୟ ରହିଛନ୍ତି, ଚେତନାର ଅଲଗା ଇଏ ନେଇକରି, ବିଭିନ୍ନତା ନେଇକରି 400,000 ପ୍ରକାର ମନୁଷ୍ୟ ରହିଛନ୍ତି, 400,000 ପ୍ରକାର ମନୁଷ୍ୟ ଚେତନାର ବିଭିନ୍ନ ସ୍ତର ରହିଛି। ଯେଉଁମାନେ ଭକ୍ତ ସେମାନେ ଭକ୍ତଙ୍କର ସଙ୍ଗ କରିବେ, ଯେଉଁମାନେ କୃଷ୍ଣ ଚେତନାକୁ ଆସୁଛନ୍ତି ତାଙ୍କର କିଛି ଭକ୍ତି ରହିଥିଲା, ଅଜ୍ଞାନ ସ୍ୱୀକୃତି ରହିଥିଲା, ଯେଉଁଥିପାଇଁ ଆଜି ସେମାନେ ଏଇ ଇସ୍କନକୁ ଆସିଛନ୍ତି, ଭଗବାନ ସେବାରେ ନିଯୁକ୍ତ ରହିଛନ୍ତି। ଯଦି ଅଭକ୍ତମାନଙ୍କ ସଙ୍ଗ କରିଥାନ୍ତେ ତାମାନେ ସେମାନେ ଏଠିକି ଆସିନଥାନ୍ତେ। ଏଇ କଥାଟି ବହୁତ ସୁନ୍ଦର ଭାବରେ ପ୍ରଭୁପାଦ ମହାରାଜ ତାଙ୍କର ଏଇ ରାଜା କୁନ୍ତୀଙ୍କ ଶିକ୍ଷାରେ ବର୍ଣ୍ଣନା କରିଛନ୍ତି। ପ୍ରଥମ ସ୍କନ୍ଧରେ ଏଇ ଶ୍ଳୋକଟି ରହିଛି, ତା'ର ଭାଷ୍ୟରେ ପ୍ରଭୁପାଦ ମହାରାଜ ଏଇଟା କହିଛନ୍ତି, କାକମାନେ କେଉଁଥିରେ ଏଇଟା କୁହାଯାଇଛି, କହୁଛନ୍ତି କ'ଣ, କାଉ ଆଉ କିଏ ହଂସ, ଦୁଇ ପ୍ରକାର ପକ୍ଷୀ, ପକ୍ଷୀ 30,00,000 ପ୍ରକାର, କ'ଣ 10,00,000 ପ୍ରକାର ପକ୍ଷୀ ଅଛନ୍ତି, ତାଙ୍କ ଭିତରେ ବିଭିନ୍ନ ପ୍ରକାର ତାଙ୍କ ସ୍ୱଭାବ ସବୁ ରହିଛି। ପ୍ରଥମ ସ୍କନ୍ଧ ଅଷ୍ଟମ ଅଧ୍ୟାୟ 33 ଶ୍ଳୋକରେ, ଅପରେ ବାସୁଦେବସ୍ୟ ଶ୍ରୀ ଶ୍ରୀ ସୀତାରାମ ହନୁମାନ ଯେଉଁ କି ଯାଏ, ପ୍ରଭୁପାଦ ମହାରାଜ କହୁଛନ୍ତି ଯେ କାକମାନେ ରାଜହଂସ ସହ ମିଶିବେ ନାହିଁ, ପକ୍ଷୀମାନଙ୍କ ଭିତରେ ରାଜହଂସ ଗୋଟେ ପକ୍ଷୀ ରହିଛି, ହଂସର ଗୋଟେ ସ୍ୱଭାବ ରହିଛି କ'ଣ ନା, ସେମାନେ ଯେଉଁ କ'ଣ କ୍ଷୀର ଆଉ ନୀର ମିଶିକି ରହିଥିଲେ, କ୍ଷୀର ଆଉ ଜଳ ମିଶିକି ରହିଥିଲେ, ସେ କ୍ଷୀରଟାକୁ ଗ୍ରହଣ କରିବେ, ଜଳଟାକୁ ତ୍ୟାଗ କରିଦେବେ, ଏଭଳି ତାଙ୍କର ଶକ୍ତି ରହିଛି ରାଜହଂସ ହଂସମାନଙ୍କର। ଏବଂ କାକମାନେ ସେ ବିଭିନ୍ନ ପ୍ରକାର ଅପରିଷ୍କାର ଜାଗାରେ ସେମାନେ ସବୁ ବସିବେ, ତେଣୁ ସେଠି କହୁଛନ୍ତି ପ୍ରଭୁପାଦ ମହାରାଜ ଯେ କାକମାନେ ରାଜହଂସଙ୍କ ସହ ମିଶିବେ ନାହିଁ, ତଦ୍ରୁପ ମାନବ ସମାଜରେ କାକ ସଦୃଶ ଏବଂ ରାଜହଂସ ସଦୃଶ ବ୍ୟକ୍ତି ଅଛନ୍ତି, ମନୁଷ୍ୟ ସମାଜରେ ମଧ୍ୟ ସେଇଭଳିଆ ରହିଛନ୍ତି। ରାଜହଂସ ଜାତୀୟ ବ୍ୟକ୍ତିମାନେ କୃଷ୍ଣ ଭାବନା କେନ୍ଦ୍ରକୁ ଆସିବେ, ଯେଉଁଠାରୁ ସବୁକିଛି ଶୁଦ୍ଧ ତଥା ସ୍ୱଚ୍ଛ ଅଟେ, ଯେଉଁଠାରେ ଉତ୍ତମ ଶାସ୍ତ୍ର, ଦିବ୍ୟ ପ୍ରସାଦ, ଉତ୍ତମ ଶିକ୍ଷା, ଉତ୍ତମ ବୁଦ୍ଧି ଆଦି ସବୁକିଛି ଉତ୍ତମ ତଥା ବିଶୁଦ୍ଧ ଜିନିଷ ରହିଛି, ସେଇଟା ଭଲ ଲାଗିବନି ସେମାନଙ୍କୁ। ତତ୍ ସଙ୍ଗେ ସଙ୍ଗେ କାକଜାତୀୟ ବ୍ୟକ୍ତିମାନେ କ୍ଲବ, ପାର୍ଟି ତଥା ଅଶ୍ଳୀଳ ନୃତ୍ୟ ପ୍ରଦର୍ଶିତ ସ୍ଥାନମାନଙ୍କୁ ଯିବେ। ଏଣୁ କୃଷ୍ଣ ଚେତନା ଆନ୍ଦୋଳନ ରାଜହଂସ ଜାତୀୟ ବ୍ୟକ୍ତିବିଶେଷଙ୍କ ପାଇଁ ଉଦ୍ଦିଷ୍ଟ, ଏହା କାକଜାତୀୟ ବ୍ୟକ୍ତିମାନଙ୍କ ପାଇଁ ନୁହେଁ, କିନ୍ତୁ ଆମେମାନେ କାକକୁ ସ୍ୱାନରେ ପରିଣତ କରିଦେଇପାରିବୁ। ଏଇଟା ହେଉଛି କୃଷ୍ଣ ଚେତନାର ବହୁତ ଇଏ ହେଉଛି ସ୍ପେଶାଲିଟି। କାକମାନେ ଯେଉଁମାନେ ଥିଲେ ସେମାନେ ମଧ୍ୟ ରାଜହଂସ କରିପାରିବେ, କରିପାରିବୁ, ତାହା ହିଁ ଆମର ଦର୍ଶନ। ଯେଉଁମାନେ କାକ ଥିଲେ ସେମାନେ ବର୍ତ୍ତମାନ ରାଜହଂସ ପରି ବିଚରଣ କରୁଛନ୍ତି, ତାହା ହିଁ କୃଷ୍ଣ ଚେତନାର ମହାତ୍ମ୍ୟ। ଆମେ ଗୋଟେ ରହିଛନ୍ତି କବି ସୂର୍ଯ୍ୟ ବଳଦେବ ରଥ ଗୋଟେ ସଙ୍ଗୀତ ରଚନା କରିଥିଲେ, କବିତା ରଚନା କରିଥିଲେ, ଆପଣମାନେ ସବୁ ଜାଣିଛନ୍ତି, ଜଗତେ କେବଳ ଜନେ ଆସିବେ ଏଇ ତୁମ ଫଳ। ତା ଦେହରେ ସେଇଟା କୁହାଯାଇଥିଲା ଯେ କ'ଣ, ବରଜୀ ବରଷେ ଦେହି ମାନସ, ବରଜୀ ବରଷେ ଅମେଧ୍ୟ ଗ୍ରାସ, ଦେହେ ମନ୍ଦା କିନି ରଜ ଲଗାଇ, ଗ୍ରାମ ଶୋକରେ କି ହୋଇବ ଗାଈ। ଯାହାର ଯେଉଁ ସ୍ୱଭାବ ରହିଛି ସେଇଟା ପରିବର୍ତ୍ତନ ହେବ ନାହିଁ। ସେ ଶ୍ଳୋକର ସେ କବିତାର ଉଦ୍ଦେଶ୍ୟ ହେଉଛି ଏଇଭଳି ଭାବରେ, ତାଙ୍କୁ କବି ସୂର୍ଯ୍ୟ ବୋଲି କୁହାଯାଉଛି, ବଳଦେବ ରଥ, କାହାର ସ୍ୱଭାବ ପରିବର୍ତ୍ତନ ହୋଇପାରିବ ନାହିଁ, କିନ୍ତୁ ତା'ର ଉପାୟ ରହିଛି, ସ୍ୱଭାବ ପରିବର୍ତ୍ତନର ଉପାୟ ରହିଛି, ସେଇଠୁ କୃଷ୍ଣ ଚେତନା। ପ୍ରଭୁପାଦ ମହାରାଜ କହୁଛନ୍ତି ଯେଉଁମାନେ କାକ ସ୍ୱଭାବର ବ୍ୟକ୍ତି ଥିଲେ ସେମାନେ ଯେତେବେଳେ ଆମ ଏଠାକୁ ଆସୁଛନ୍ତି ସେମାନେ ରାଜହଂସରେ ପରିଣତ ହୋଇଯାଉଛନ୍ତି। ଆମେ ଦେଖିବା ଏଇଠି ମଧ୍ୟ ପ୍ରଭୁ ଆମର ଗୁରୁଦେବ ଏ ସ୍ଥାନଟିକୁ ନେଇଛନ୍ତି, କେତେ ଏ ସ୍ଥାନଟିର ମହାତ୍ମା କେତେ ରହିଛି, ରଘୁନନ୍ଦନ ଧାମ। ତେଣୁ ଯେଉଁମାନେ ଟିକେ ଆସୁଛନ୍ତି ସେମାନେ ତାଙ୍କର ପରିବର୍ତ୍ତନ ହେଉଛି, କିନ୍ତୁ ଏଇ ପାଖରେ ରହିଛି କାକମାନଙ୍କର ସ୍ଥାନ, ସେଠି ସେମାନେ ସବୁ ଯାଇକରି କ'ଣ ଏ ପ୍ରକୃତିର ସୌନ୍ଦର୍ଯ୍ୟ ରହିଛି ସବୁ ଆସି ବହୁତ ଲୋକ ଆସୁଛନ୍ତି, ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରୁଛନ୍ତି ଏବଂ ସବୁ ବିଭିନ୍ନ ପ୍ରକାର ଅମାଦ୍ୟ ଗ୍ରାସ କରୁଛନ୍ତି, ନୃତ୍ୟ ଗୀତ କରିକି ଏଇଭଳି ଭାବରେ ସେମାନେ ଏଠି ସବୁ ପାଖରେ ରହିଛି, ଏଠିକି ଆସୁନାହାନ୍ତି ସେମାନେ। ଏଠି ଆମେ ଫ୍ରିରେ ପ୍ରସାଦ ଦେଉ, ସଣ୍ଡେରେ ଫ୍ରିରେ ପ୍ରସାଦ ଦେଉ, ତଥାପି ସେମାନେ ଆସୁନାହାନ୍ତି। ତେଣୁ ଏଇଭଳି ଭାବରେ ଯେଉଁମାନେ ରହିଛନ୍ତି ତାଙ୍କର ସ୍ୱଭାବ, ଯାହାର ଯେଉଁଭଳି ଭାବରେ ସ୍ୱଭାବ ସେ ସେଇଭଳି ଭାବରେ ସଙ୍ଗ କରିବ। ଇଏ ମଧ୍ୟ ଯେଉଁ ରାଜା ହେଉଛନ୍ତି କିଏ ନା, ଇଏ ହେଉଛନ୍ତି କ'ଣ ରୁକ୍ମୀ, ରୁକ୍ମୀ ସେ କ'ଣ କରୁଥିଲେ, ସେ ଯେଉଁ ରାଜାମାନଙ୍କୁ ଡକେଇଥିଲେ ସେମାନେ ସବୁ ତାଙ୍କର ଭଳି ଅଭକ୍ତ ସବୁ। ତେଣୁ କଳିଙ୍ଗ ରାଜା ମଧ୍ୟ ସେଇଭଳି ଭାବେ ଦୃପ୍ତା ଆସ୍ତେ କଳିଙ୍ଗ ରୁକ୍ମିଣୀଙ୍କ ପ୍ରୋଚୁ ବଳ ମକ୍ଷେଇ ବିନିର୍ଜୟ। ତେଣୁ ସିଏ ରୁକ୍ମିଙ୍କୁ କହିଲେ ଦେଖ ରାଜନ, ଆମେ ଏ ବଳରାମ ଯେଉଁ ରହିଛନ୍ତି ଆଙ୍କୁ ଆମେ ଯେଉଁ ଦ୍ୟୁତ କ୍ରୀଡ଼ାରେ ହରିଦେଇପାରିବା, ବଳରାମଙ୍କର ତାଙ୍କର ଏତେ ଜ୍ଞାନ ନାହିଁ, ଭଗବାନଙ୍କର ଜ୍ଞାନ ନାହିଁ, ଯାହାଙ୍କ ଠାରୁ ଆମେ ଜ୍ଞାନ ପ୍ରାପ୍ତ ହେଉଛେ ସେ ତାଙ୍କୁ ସେ କହୁଛନ୍ତି ସିଏ ଆମେ ତାଙ୍କର ଜ୍ଞାନ ନାହିଁ। ସବୁ ଏହି ସବୁ ଗ୍ରହ ସବୁ ଯେଉଁ ଜ୍ଞାନ ରହିଛି ବା ସବୁ ଯେଉଁ ଶିକ୍ଷା ରହିଛି, ସବୁ ଯେଉଁ କଳା ରହିଛି, ଯାହା ସବୁ ରହିଛି ସେ କାହାଠୁ ଆସୁଛି, ଭାଗବତ ଆରମ୍ଭରେ ସେଇଟା କୁହାଗଲା ଜନ୍ମାଦି ଅସ୍ୟ ଯଥ, ସବୁକିଛି ତାଙ୍କଠାରୁ ଆସୁଛି। ଭାଗବତ ଗୀତାରେ 15 ଅଧ୍ୟାୟ 15 ଶ୍ଳୋକରେ ଭଗବାନ କହୁଛନ୍ତି ମତ ସ୍ମୃତି ଜ୍ଞାନମ ଅପନମ ଚ, ଭଗବାନଙ୍କଠାରୁ ସ୍ମୃତି ଆସୁଛି, ଜ୍ଞାନ ଆସୁଛି ଏବଂ ବିସ୍ମୃତି ମଧ୍ୟ ଆସୁଛି, ସେସବୁ ଜ୍ଞାନ ଦେଉଛନ୍ତି। ଏ ଯେଉଁ କଳିଙ୍ଗ ରାଜା ଭାବୁଥିଲେ ଆଙ୍କର ଏତେ ଜ୍ଞାନ ନାହିଁ, ସେ ଜ୍ଞାନ ଯେଉଁ ପ୍ରାପ୍ତ ହୋଇଥିଲେ କାହାଠୁ ପ୍ରାପ୍ତ ହୋଇଥିଲେ, ଭଗବାନ ବଳରାମଠାରୁ, କିନ୍ତୁ ତାଙ୍କର ଏଇଭଳି ଭାବରେ ଯେହେତୁ ସେମାନେ ଅଭକ୍ତ ତେଣୁ ଭଗବାନଙ୍କର କଥାକୁ ସେମାନେ ବୁଝିପାରନ୍ତି ନାହିଁ, ତେଣୁ ସେ କହୁଛନ୍ତି କାହାକୁ ରୁକ୍ମିଙ୍କୁ, ରୁକ୍ମିଙ୍କ ସହିତ କୃଷ୍ଣଙ୍କ ସହିତ ଶତ୍ରୁତା ରହିଛି, ତେଣୁ ଏହି ଶତ୍ରୁତାକୁ ଭାବୁଛନ୍ତି ଏ ତାଙ୍କୁ ପରାଜୟ କରିଦେଲେ ଆମେ ଆମର ଜୟ ହେବ, ଭାଇ ଆମର ଯେଉଁ ଏଇଭଳି ଭାବରେ କୃଷ୍ଣ ଆମକୁ ଅପମାନ କରିଥିଲେ ତାର ବଦଳା ଆମେ ନେବା, ତା ପ୍ରତିବଦଳରେ ଆମେ କିଛି କରିବା, ଏଇଭଳିଆ ଚିନ୍ତା କରୁଛନ୍ତି, ତାଙ୍କ ସବୁ ଏକଜୁଟ ହେଇଛନ୍ତି। ତେଣୁ ଦୃପ୍ତାସ୍ତେ ରୁକ୍ମିଣୀଙ୍କ ପ୍ରୋଚୁ ବଳ ମକ୍ଷେଇ ବିନିର୍ଜୟ, ବଳ କହିଲେ ବଳରାମ, ବଳରାମ ଏ ଦୁଇଟି ନାମ ଭଗବାନଙ୍କର, କିନ୍ତୁ ଗୋଟିଏ ନାମରେ ଆମେ ନେଉଛେ, ଯେତେବେଳେ ଭଗବାନଙ୍କର ନାମକରଣ ହୋଇଛି 10ମ ସ୍କନ୍ଧ 8ମ ଅଧ୍ୟାୟରେ ସେତେବେଳେ ଗର୍ଗାଚାର୍ଯ୍ୟ ଭଗବାନଙ୍କର ରୋହିଣୀ ତନୟ ରୋହିଣୀଙ୍କ ପୁତ୍ରଙ୍କର ନାମ ଏଇଭଳି ଭାବରେ କରିଥିଲେ, ବଳଂ ବଳାଧିକ୍ୟ ବିଭୁ, ସେ ହେଉଛନ୍ତି ବିଭୁ, ତାଙ୍କର ଲିମିଟ୍ ନାହିଁ, ଅନଲିମିଟେଡ୍ ଅନନ୍ତ, ସିଏ ତାଙ୍କର ବଳ ଅନନ୍ତ ରହିଛି। ଭଗବତ ଗୀତାରେ ଭଗବାନ କହିଲେ କ'ଣ ବଳି ବଳଂ ବଳବତ୍ତାଂ ଚାହମ୍, ଯେତେ ବଳବାନ ବ୍ୟକ୍ତି ଅଛନ୍ତି ତାଙ୍କର ବଳ କିଏ, ଭଗବାନ। ତେଣୁ ବଳ, ଯେହେତୁ ବଳାଧିକ୍ୟଂ ବଳ ବିଭୁ, ତାଙ୍କର ଯେହେତୁ ବହୁତ ବଳ ରହିଛି, ତାଙ୍କର ନାମ ହେବ ବଳ। ଆଉ ରାମ କାହିଁକି ନାମ ହେବ ନା, ସେ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରିବେ, ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରିବେ, ସେଥିପାଇଁ ତାଙ୍କର ନାମ ହେବ ରାମ। ତେଣୁ ଦୁଇଟି ନାମ ବଳରାମ, କିନ୍ତୁ ଆମେ ଗୋଟିଏ ନାମରେ କହୁଛୁ ବଳରାମ ବୋଲି ମିଶେଇ ଦେଇକରି କହୁଛେ, କିନ୍ତୁ ସେ କହୁଛନ୍ତି ବଳ। ସେ ବଳ କହିଲେ ସେଇ ଭଗବାନ ବଳରାମ, ବଳ ପ୍ରଚୁ ବଳ ମକ୍ଷେଇ ବିନିର୍ଜୟ, ତେଣୁ ସେ ରୁକ୍ମିଙ୍କୁ ଇଏ ଦେଉଛନ୍ତି। ଯେଉଁ କୁହାଯାଇଛି ଗୋଟେ ଗୋଟେ ନୀତି ରହିଛି ଯେ କ'ଣ ନା, ବରଂ ଗୋଟେ ପଣ୍ଡିତ ବ୍ୟକ୍ତିମାନଙ୍କ ସହିତ ଶତ୍ରୁତା ଆଚରଣ କରିବା ଭଲ, କିନ୍ତୁ ମୂର୍ଖଙ୍କ ସହିତ ବନ୍ଧୁତା ଆଚରଣ କରି କିଛି ମୂଲ୍ୟ ନାହିଁ। ଏ ଗୋଟେ ଚାଣକ୍ୟ ନୀତି ନା କ'ଣ ଗୋଟେ ରହିଛି, ନୀତିଶାସ୍ତ୍ରରେ ରହିଛି। ପଣ୍ଡିତ ଜଣେ ତୁମର ଯଦି ଶତ୍ରୁ ହେଲେ ମଧ୍ୟ ସେ ତୁମକୁ ଉପକାର କରିବେ, କିନ୍ତୁ ତୁମର ବନ୍ଧୁ ହେଲେ ମଧ୍ୟ ମୂର୍ଖ ବ୍ୟକ୍ତି କ'ଣ ସେ ଉପକାର କରିବ, ସେ ଯେଉଁ ଚାହିଁବ ମୁଁ ଉପକାର କରୁଛି ବୋଲି, କିନ୍ତୁ ସେଇଟା ଅପକାର ହେବ, କାରଣ ସେ ମୂର୍ଖ ମୂର୍ଖ ବ୍ୟକ୍ତି, ସେ ଜାଣିନାହିଁ କେଉଁଥିରେ ଭଲ ଆମର ଭଲ ରହିଛି, ଜାଣନ୍ତି ନାହିଁ ସେମାନେ। ତେଣୁ ଇଏ କଳିଙ୍ଗ ରାଜା ମଧ୍ୟ ସେଇଭଳି ଭାବରେ ବଳ ଅକ୍ଷେଇ ବିନିର୍ଜୟ, ତେଣୁ ରୁକ୍ମିଙ୍କୁ କହୁଛନ୍ତି ବଳ, ବଳଙ୍କୁ ତାଙ୍କୁ କହିବା ବଳ ବା ବଳରାମଙ୍କ ସହିତ ଅକ୍ଷେଇ, ତେଣୁ ଦ୍ୱିତ କ୍ରୀଡ଼ା ଦ୍ୱିତ ପଶା ଖେଳ, ପଶା ଖେଳକୁ ଅକ୍ଷେଇ ବୋଲି କୁହାଯାଉଛି। ଅକ୍ଷେଇ ବିନିର୍ଜୟ, ଏଇ ପଶା ଖେଳରେ ତାଙ୍କୁ ତୁମେ ଜୟ କରିପାରିବ, କାରଣ ତାଙ୍କର ଯେତେ ଜ୍ଞାନ ନାହିଁ କିନ୍ତୁ ତାଙ୍କର ପଶା ଖେଳରେ ବହୁତ ଆସକ୍ତି ରହିଛି, ଏଇଭଳି ଭାବରେ ତେଣୁ ତୁମେ ତାଙ୍କୁ ଆହ୍ୱାନ କର। କ୍ଷତ୍ରିୟମାନେ ଆମେ ଗତକାଲି କହୁଥିଲୁ, କ୍ଷତ୍ରିୟମାନଙ୍କୁ ଯେତେବେଳେ ଯୁଦ୍ଧ ଏବଂ ପଶା ଖେଳ ବା ଯୁଦ୍ଧ କ୍ରୀଡ଼ା ପାଇଁ ଯେତେ ଆହ୍ୱାନ କରାଯାଏ ସେ ମନା କରିପାରନ୍ତି ନାହିଁ, ତେଣୁ ଏଇଭଳି ଭାବରେ ଯେତେବେଳେ କହିଲେ ଅନକ୍ଷଜ୍ଞ ହେୟଂ ରାଜନ୍, ଅନକ୍ଷଜ୍ଞ ଶ୍ରୀ କଳିଙ୍ଗ ରାଜା କହୁଛନ୍ତି ଇଏ ଦ୍ରୁତ କ୍ରୀଡ଼ାରେ ଅନଭିଜ୍ଞ, ଅକ୍ଷ ବୋଇଲେ ଦ୍ରୁତ କ୍ରୀଡ଼ା, ଏଥିରେ ସେ ଅଭିଜ୍ଞ ନୁହନ୍ତି, ଅନକ୍ଷଜ୍ଞ ହି ଅୟଂ ରାଜନ୍, ଏ ରାଜା ଏଇ ଯେଉଁ କହୁଛନ୍ତି କ'ଣ ରୁକ୍ମିଙ୍କୁ କହୁଛନ୍ତି ରାଜନ୍, ଅପି ତତ୍ ବ୍ୟସନଂ ମହତ୍, କିନ୍ତୁ ଯଦିଓ ତାଙ୍କର କୌଣସି ଏତେ ବିଶେଷ ଜ୍ଞାନ ନାହିଁ କିନ୍ତୁ ତାଙ୍କର ଦ୍ରୁତ କ୍ରୀଡ଼ା ପ୍ରତି ଆସକ୍ତି ରହିଛି, ତତ୍ ବ୍ୟସନଂ ମହତ୍, ବ୍ୟସନଂ କହିଲେ ତାର ଆସକ୍ତି ରହିଛି, ତେଣୁ ଇତ୍ୟୁକ୍ତ ବଳମାହୁୟ ତେନାଖେଇ ରୁକ୍ମ୍ୟ ଅଧିବତ୍ ବ୍ୟତ୍। ତେଣୁ ଏଇଭଳି ଭାବରେ ଯେତେବେଳେ କଳିଙ୍ଗ ରାଜା ରୁକ୍ମିଙ୍କୁ କହିଲେ ଇତ୍ୟୁକ୍ତ ବଳମାହୁୟ, ତେଣୁ କଳିଙ୍ଗ ରାଜାଙ୍କର ଉକ୍ତି ଅନୁସାରେ ପରାମର୍ଶ, ଇଏ ତ ଭଗବାନ ବିରୁଦ୍ଧରେ ରହିଥିଲେ, ଶତ୍ରୁତା ଥିଲା ତାଙ୍କର, ତେଣୁ ଗୋଟେ ତାଙ୍କୁ ପରାଜୟ କରିପାରିବେ ଏଇ ଚିନ୍ତା ହେଲେ ସେ ଆନନ୍ଦିତ ହୋଇଗଲେ, କାରଣ ସିଏ ଭଗବାନ କୃଷ୍ଣ ତାଙ୍କୁ ବହୁତ ପ୍ରକାର ପରାସ୍ତ କରିଥିଲେ, ତେଣୁ ସେଇଟାକୁ ସେ ଭୁଲିପାରିନି, ସେଥିପାଇଁ ସେ ଭୋଜକଟ ତିଆରି କରିଛନ୍ତି, ସେ ନଗର ତିଆରି କରିଛନ୍ତି, ସେଇଥିପାଇଁ ଏଇଟା କାଳେ ଭୁଲିଯିବେ ତାଙ୍କ ରାଜ୍ୟକୁ ଗଲେ, ଏବଂ ପ୍ରତିଜ୍ଞା କରି ମଧ୍ୟ କରିଥିଲେ, ତେଣୁ ସେ ସେଇଠି ରହିଥିଲେ, ଭଗବାନ ବିରୁଦ୍ଧରେ ଶତ୍ରୁତା ଆଚରଣ କରୁଥିଲେ। ଆମେ ଦେଖିବା ବହୁତ ବ୍ୟକ୍ତି ଭଗବାନ ବିରୁଦ୍ଧରେ ଶତ୍ରୁତା ଆଚରଣ କରୁଛନ୍ତି, ଏବଂ ଭଗବାନଙ୍କର ଇଏ କେତେ ଆମକୁ ଭଲ ପାଉଛନ୍ତି, ଆର ଉଦାହରଣ ହେଉଛି ଏଇଟା, ଆମେ ଯଦିଓ ଭଗବାନଙ୍କ ସହିତ ଶତ୍ରୁତା ଆଚରଣ କରୁଛେ କିନ୍ତୁ ତଥାପି ଆମର ଯାହା ଯାହା ସବୁ ଆବଶ୍ୟକତା ରହିଛି ଭଗବାନ ସବୁ ପୂରଣ କରୁଛନ୍ତି। ଭଗବାନ କହୁନାହାନ୍ତି ଇଏ ମୋର ଶତ୍ରୁ ମୁଁ ତାକୁ କିଛି ଦେବି ନାହିଁ, ଭଗବାନଙ୍କର ଇଏ ହେଉଛି କେତେ ଆମକୁ ଜୀବମାନ କେତେ ଭଲ ପାଉଛନ୍ତି, ଅନନ୍ତ କାଳରୁ ଆମ ପାଖରେ ରହିଛନ୍ତି ଆମକୁ ଉଦ୍ଧାର କରିବା ପାଇଁ, ସବୁ ପ୍ରକାର ଜ୍ଞାନ ଉପଦେଶ ଦେଉଛନ୍ତି, ସାଧୁ ଶାସ୍ତ୍ର ଗୁରୁ ମାଧ୍ୟମରେ ଏଇସବୁ ଶିକ୍ଷା ଦେଉଛନ୍ତି, ଭଗବାନଙ୍କ ଶରଣରେ ଯାଅ ଏବଂ ଭଗବାନଙ୍କୁ ଧାମ ପ୍ରାପ୍ତ ହୁଅ, ଆନନ୍ଦରେ ରୁହ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, କିନ୍ତୁ ଆମେ ଭଗବାନ କଥା ଗ୍ରହଣ କରୁନାହିଁ, ଏଇଭଳି ଭାବରେ ଜନ୍ମ ପରେ ଜନ୍ମ ବିତି ଯାଉଛି, ଅନନ୍ତ କାଳରୁ ରହିଛେ। ଜଣେ ଯେଉଁମାନଙ୍କର ବ୍ରହ୍ମାଣ୍ଡ ଭୂମିତି କୌଣ ଭାଗ୍ୟବାନ ଜୀବ ସେମାନେ ଏ ଆଜି ଆମେ ମହାରାଜ ଆସିଥିଲେ ସବୁ ଦୀକ୍ଷା ପ୍ରଦାନ କଲେ, ସେମାନେ କେତେ ଭାଗ୍ୟ, ଯଦି ଏ ଧାରାକୁ ନ ଆସିଥାନ୍ତେ ଭୌତିକ ଜଗତ ଘୁରି ବୁଲୁଥାନ୍ତେ, କିନ୍ତୁ ବର୍ତ୍ତମାନ ତାଙ୍କୁ ଭଗବତ ଧାମକୁ ଯିବା ପାଇଁ ଟିକେଟ୍ ଦିଆ ହେଇଗଲା, ଦୀକ୍ଷା ଟିକେଟ୍ ଦିଆ ହେଇଗଲା, ସେମାନେ ଯଦି ଏଇ ଅନୁସାରେ ଗୁରୁଦେବଙ୍କ ନିର୍ଦ୍ଦେଶ ଅନୁସାରେ ଯଦି କାର୍ଯ୍ୟ କରିବେ ତାହେଲେ ଭଗବତ ଧାମକୁ ଚାଲିଯିବେ। ତେଣୁ ଯାହା ହଉ ଏଇଭଳି ଭାବରେ ଅକ୍ଷେଇ ରୁକ୍ମ ଅଧିପ୍ୟତ, ତେଣୁ ସିଏ ବଳରାମଙ୍କୁ ଦ୍ୟୁତ କ୍ରୀଡ଼ା କରିବା ପାଇଁ କହିଲେ, ଆହ୍ୱାନ ଦେଲେ ବା ନିମନ୍ତ୍ରଣ କଲେ ବା ଯାହା ବି ହଉ। ତେଣୁ ଏ ଶ୍ଳୋକର ଭାଷ୍ୟରେ କୁହାଯାଉଛି, ଶ୍ରୀଧର ସ୍ୱାମୀ କହୁଛନ୍ତି, ଲୋକ ବିରୁଦ୍ଧାଚରଣ ଫଳମ ବକ୍ତୁମାହ ଅଦିବ୍ୟତ କ୍ରୀଡ଼ିତବାନ୍। ଯେଉଁ କହୁଥିଲେ ନା ଶ୍ରୀଧର ସ୍ୱାମୀ ଏଇଟା କହିଛନ୍ତି, ଇଏ ଯେଉଁ ରହିଛି କାହିଁକି ଏଇଟା ବିରୁଦ୍ଧାଚରଣ ହେଲା, ନା ମାଆଙ୍କର କ'ଣ ମାଆଙ୍କର ମା ସେଇ ସେଇ ଇଏରେ ଆସୁଛନ୍ତି, ସେଇ ବଂଶରେ ଆସୁଛନ୍ତି, ତେଣୁ ଏଇଟା ବିବାହଟା ବିରୁଦ୍ଧ ହେଉଛି, ଲୋକ ବିରୁଦ୍ଧ ହେଉଛି ବା ଶାସ୍ତ୍ର ବିରୁଦ୍ଧ ହେଉଛି। ତେଣୁ ଏ ଯେଉଁ ବିବାହ କଲେ ତା'ର ଫଳ କହିବା ପାଇଁ ଫଳମ ବକ୍ତୁ ମାହ, ଏଇ କଥାଟି କହିବା ପାଇଁ ଏଇ ଶ୍ଳୋକଟି କୁହାଯାଇଛି, ଏଇ ଘଟଣାଟି କୁହାଯାଇଛି। ଭଗବାନ ବଳରାମ ସେ କେମିତି କିଛି ଅନ୍ୟାୟ କରିବେ, ଭଗବାନ ଯାହା କରିବେ ନ୍ୟାୟ ମଙ୍ଗଳ, ସମସ୍ତେ ମଙ୍ଗଳ ବିଧାନ କରୁଛନ୍ତି ଭଗବାନ ବଳରାମ। ତେଣୁ ଏଇଟା ଟୀକାରେ ଶ୍ରୀଧର ସ୍ୱାମୀ ଏଇଟା କହିଛନ୍ତି। ସେହିଭଳି ଭାବରେ ସନାତନ ଗୋସ୍ୱାମୀ କହୁଛନ୍ତି, ନୃପା ଶବ୍ଦ ଯେଉଁ ବ୍ୟବହାର କରାଯାଇଛି ପ୍ରାୟ ଦାକ୍ଷିଣାତ୍ୟା ରୁକ୍ମିଣ ଶ୍ରୁଦୋ ବିଭୋତ୍ସବେ ତେନାହୁତା। ଅଧିକାଂଶ ଯେଉଁ ରାଜା ଆସିଥିଲେ ଏ ଦକ୍ଷିଣରୁ ସବୁ ଆସିଥିଲେ, ଏ ଦକ୍ଷିଣ ଦେଶର ରାଜାମାନେ ସବୁ ଆସୁଥିଲେ, ଆମ କଳିଙ୍ଗ ଦକ୍ଷିଣରେ ରହିଛି। ତେଣୁ ଏହିଭଳି ଭାବରେ ଦକ୍ଷିଣ ରାଜାମାନେ ସବୁ ପ୍ରାୟ ଅନ୍ୟ ସବୁ ତ ମଧ୍ୟ ଆସିଥିଲେ, କିନ୍ତୁ ଏମାନେ ସବୁ ପ୍ରାୟ ସବୁ ଭଗବାନଙ୍କ ବିରୋଧୀ, ଭଗବାନଙ୍କର ଶତ୍ରୁତା ଆଚରଣ କରୁଛନ୍ତି ଭଗବାନଙ୍କ ସହିତ। ଦେଖନ୍ତୁ ଭଗବାନଙ୍କ ସହିତ ବିବାହ, ମାନେ ତାଙ୍କର ଭଉଣୀକୁ ବିବାହ ଦେଲେ, ତାଙ୍କର କନ୍ୟାକୁ ବିବାହ ଦେଲେ, ପୁଣି ବର୍ତ୍ତମାନ ତାଙ୍କର ଇଏକୁ ଦେଉଛନ୍ତି, ତାଙ୍କର ନାତୁଣୀକୁ ବିବାହ ଦେଉଛନ୍ତି ପୌତ୍ରୀକୁ, ତଥାପି ଭଗବାନ ସହିତ ଶତ୍ରୁତା ଛାଡ଼ୁନାହିଁ, ମିତ୍ରତା ଆଚରଣ କରିପାରୁନାହାନ୍ତି, ଏଭଳି ଭାବେ ରହିଛନ୍ତି। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି, ରୂପା ପ୍ରାୟ ଦାକ୍ଷିଣାତ୍ୟା ରୁକ୍ମିଣ ଶ୍ରୁଦ ବିବାହ ସବୁ ତେନା ହୁଦା। ତେଣୁ ରୁକ୍ମିଣୀ ସେମାନଙ୍କୁ ସବୁ ନିମନ୍ତ୍ରଣ ଦେଇଥିଲେ, ଆମର ବିବାହ ହେବ, ପୌତ୍ରୀର ବିବାହ ହେବ, ଆପଣମାନେ ଆସନ୍ତୁ, ସବୁ ରାଜାମାନଙ୍କୁ ନିମନ୍ତ୍ରଣ ଦିଆଯାଇଥିଲା, ସେମାନେ ସବୁ ଆସିଥିଲେ। ତେଣୁ ଏ ଶ୍ଳୋକଟି ଯେତେବେଳେ କହୁଛନ୍ତି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ, ଏଠି ସେ ବ୍ୟବହାର କରୁଛନ୍ତି ହେ ରାଜନ୍, ହେ ରାଜନ୍ କହିଲେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ କହିବାରେ, ରାଜତ୍ୱେନ ତବ ସମ୍ୟକ ଅକ୍ଷ ଜ୍ଞାନ ଇତି ଭାତି। ରାଜାମାନେ କ୍ଷତ୍ରିୟମାନେ ଏଇ ପଶା ଖେଳନ୍ତି, ଯେମିତି କ୍ରିକେଟ୍ ମାନେ ଖେଳ କେମିତି ହେଉଥିଲା, ବ୍ରିଟିଶ ଲୋକମାନେ ସବୁ ଖେଳ କ୍ରିକେଟ୍ ଖେଳୁଥିଲେ, ଆଜିକାଲି ସବୁ ସବୁଆଡ଼େ ଚାଲିଛି କ୍ରିକେଟ୍ ଖେଳ ଚାଲିଛି। ତେଣୁ ସେଇଭଳି ଭାବରେ କ୍ଷତ୍ରିୟମାନଙ୍କର ଏମାନେ ଏଇସବୁ ପଶା ଖେଳ ଖେଳୁଥିଲେ, ଦ୍ୱୁତ କ୍ରୀଡ଼ା ଏଇଟା, ଦ୍ୱିତ କ୍ରୀଡ଼ା ସବୁ ଖେଳୁଥିଲେ। ତେଣୁ ପରୀକ୍ଷିତ ମହାରାଜ ମଧ୍ୟ ଜଣେ ରାଜା, ତେଣୁ ଏଇଠି ରାଜନ ଶବ୍ଦ ବ୍ୟବହାର କରିଛନ୍ତି ସୁଖଦେବ ଗୋସ୍ୱାମୀ। ସନାତନ ଗୋସ୍ୱାମୀ କହୁଛନ୍ତି ତା'ର ଉଦ୍ଦେଶ୍ୟ ହେଉଛି କ'ଣ, ହେ ରାଜନ ଇତି ରାଜତ୍ୱେନ ତମେ ସମ୍ୟକ ଅକ୍ଷ ଗାନ ଭାତି। ତମେ ଯେହେତୁ ରାଜା, ତମର ଏ ଅକ୍ଷ ଜ୍ଞାନ ବା ଦ୍ୱୁତ କ୍ରୀଡ଼ା ବିଷୟରେ ତମର ଜ୍ଞାନ ରହିଛି, କିନ୍ତୁ ପରୀକ୍ଷିତ ମହାରାଜଙ୍କ ସମୟରେ ଏସବୁ ନଥିଲା, ଦ୍ୱୁତ କ୍ରୀଡ଼ା ନଥିଲା। କାହିଁକି ନା ପ୍ରଥମ ସ୍କନ୍ଦ 17 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ପରୀକ୍ଷିତ ମହାରାଜ ଯାଇଥିଲେ ରାଜ୍ୟ ଶାସନ କରୁଥିଲେ, ସେହି ସମୟରେ ଏଇ କଳି ରୂପକ ରାଜା ନୃପ ବ୍ୟାଜ ବୋଲି କୁହାଯାଉଛି, ଇଏ କ'ଣ କରୁଥିଲେ ନା ଗୋମିଥୁନଙ୍କୁ ପ୍ରହାର କରୁଥିଲେ। ଏ ଭାଗବତ ପ୍ରଥମ ସ୍କନ୍ଦ 16 ଅଧ୍ୟାୟରେ ଏସବୁ ବର୍ଣ୍ଣନା କରାଯାଇଛି। ତେଣୁ ସେଠି ଯେତେବେଳେ ରାଜା ତାଙ୍କୁ ଦଣ୍ଡ ଦେବା ପାଇଁ ବସିଥିଲେ, ସେତେବେଳେ ସେ କଳି, ସେ ହେଉଛନ୍ତି କଳି, ସେ ଭଗବାନ ରାଜାଙ୍କର ଶରଣ ନେଇଥିଲେ। ଏ ଭାଗବତ ପ୍ରଥମ ସ୍କନ୍ଦ 17 ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି କ'ଣ, ଅଭ୍ୟର୍ଥିଦାତ ଦାତସ୍ମୈ ସ୍ଥାନାନି କଳେ ଦଦୌ ଦିୟୁତଂ ପାନଂ ସ୍ତ୍ରୀୟଂ ସୁନା ଯତ୍ର ଧର୍ମଶ୍ଚତୁର୍ବିଧା। ଯେତେବେଳେ କଳି ଶରଣ ପଶିଲେ, ସେତେବେଳେ ରାଜା ପରୀକ୍ଷିତ ମହାରାଜ ତାଙ୍କୁ ସ୍ଥାନ ଦେଲେ, ଅଭ୍ୟର୍ଥିତା ତଦା ତସ୍ମୈ, ତେଣୁ ତାଙ୍କୁ ଦାନ ଦେଲେ, କେଉଁ କେଉଁ ସ୍ଥାନ ଦେଲେ ନା ଦିୟୁତଂ ପାନଂ ସ୍ତ୍ରୀୟଂ ସୁନା, ଦ୍ୱୁତ କ୍ରୀଡ଼ା ଯେଉଁଠି ହେଉଛି ସେଠି ସ୍ଥାନ ଦେଲେ, କଳିକୁ ସ୍ଥାନ ଦେଲେ, କଳିରେ କଳିରେ ଯେତେ ପ୍ରବେଶ ବଢ଼ିଯିବ ସେତେ ଦ୍ୱୁତ କ୍ରୀଡ଼ା, ଚାରିଆଡ଼େ ଦେଖିବା ଆମେ ଦେଖିବେ ପାଶ୍ଚାତ୍ୟ ଜଗତରେ ଦ୍ୱୁତ କ୍ରୀଡ଼ା ଚାଲିଛି। ମାଇପୁର ଯାଇଥିଲୁ ଆମେ, ମାଇପୁରରେ, ମାଇପୁର ନା କେଉଁଠି, ମାଇପୁର ତ ଭଗବାନଙ୍କର ଧାମ ସିଏ, କିନ୍ତୁ ଆମ ଇସ୍କନ ବାହାରକୁ ଚାଲି ଆସିଲେ ସବୁ ଅନ୍ୟାୟ ସବୁ ଚାଲିଛି, ସେଠି ବା ସବୁ ଅଧର୍ମ ସବୁ ଚାଲିଛି, ଦ୍ୱିତୀୟ କ୍ରୀଡ଼ା ସବୁଆଡ଼େ ଟେବୁଲରେ ପକାଇ ବସିଛନ୍ତି, ଲଟେରୀ ଟିକେଟ୍ ସବୁଆଡ଼େ ଦେଖିବା ପାଶ୍ଚାତ୍ୟ ଜଗତରେ ଆହୁରି ବେଶୀ, ଯୁଆଡ଼େ ଯୁଆଡ଼େ ଖାଲି ଦ୍ୱିତୀୟ କ୍ରୀଡ଼ା ଚାଲିଛି। କଳିର ଯେତେ ବୃଦ୍ଧି ହେବ ଏଇ ଦ୍ୱିତୀୟ କ୍ରୀଡ଼ା ସେତେ ବଢ଼ି ବଢ଼ିକି ଚାଲିବ। ତେଣୁ ଏଠି ଯେଉଁ ହେଇଛି କ'ଣ ନା ସେ ପରୀକ୍ଷିତ ମହାରାଜ ତାଙ୍କୁ ସ୍ଥାନ ଦେଲେ, ଚାରୋଟି ସ୍ଥାନ ଦେଲେ କଳିକୁ, କ'ଣ କ'ଣ ଦ୍ୟୁତଙ୍କ ପାହାନଙ୍କ ସ୍ତ୍ରୀଙ୍କ ସୁନା, ଦ୍ୟୁତ କ୍ରୀଡ଼ା, ନିଶାଦ୍ରବ୍ୟ ସେବନ, ଅବୈଧ ସ୍ତ୍ରୀ ସଙ୍ଘ ଏବଂ ଜୀବ ହତ୍ୟା, ଏ ହେଉଛି ପାପର ସ୍ଥାନ, ଏଇଟା ପ୍ରଦାନ କରିଥିଲେ। ତେଣୁ ଏ ଯେଉଁ ଦିଆଗଲା, କିନ୍ତୁ ଏଇଟା କାହିଁକି ସେତେବେଳେ ଚାଲି ନଥିଲା ବୋଲି ମୁଁ କହୁଛି ନା, ସେଇ ସମୟରେ କଳି ଯେତେବେଳେ ଚାଲିଗଲା ପରେ ପୁଣି ଥରେ ଆସିଲେ। ହଁ, ପ୍ରଥମ ସ୍କନ୍ଧ 17 ଅଧ୍ୟାୟରେ ପୁଣି କହୁଛନ୍ତି, ସୁତ ଗୋସ୍ୱାମୀ କହୁଛନ୍ତି, ପୁନଶ୍ଚ ଯାଚ ମାନାୟା, ପୁଣି ଥରେ ସେ ପ୍ରାର୍ଥନା କଲେ। କାରଣ ଏଇ ଯେଉଁ ଚାରୋଟି ସ୍ଥାନ ଦେଇଥିଲେ ପରୀକ୍ଷିତ ମହାରାଜ, ସେଠି ସେତେବେଳେ ନଥିଲା, ସେଠି ସେ ରାଜ୍ୟରେ ଏସବୁ ନଥିଲା, କେହି କରୁନଥିଲେ ଏସବୁ କାମ। ତେଣୁ ସିଏ ପୁଣି ତାଙ୍କର ସ୍ଥାନ କିଛି ରହିଲା ନାହିଁ, ତେଣୁ ସେ ପୁଣି ଆଉ ଥରେ ପ୍ରାର୍ଥନା କଲେ, ରାଜା ମୋତେ ଆଉ ଗୋଟେ ସ୍ଥାନ ଦିଅନ୍ତୁ, ଏଇଠି 4ଟାରେ ମୁଁ କେଉଁଠି ପାଉନି ଜାଗା ରହିବା ପାଇଁ। ତେଣୁ ତାଙ୍କୁ ଦିଆଗଲା କ'ଣ, ପୁନଶ୍ଚ ଯାଚ ମାନାୟଂ ଯାହାତ ରୂପ ମଦାତ ପ୍ରଭୁ, ଯାହାତ ରୂପ କହିଲେ ସୁନାକୁ ପ୍ରଦାନ କଲେ, ସୁବର୍ଣ୍ଣ। ସୁବର୍ଣ୍ଣରେ କ'ଣ ରହିଛି, 5ଟି ଜିନିଷ ରହିଛି, କ'ଣ କ'ଣ, ଯଥା ଅନୃତମ ମଦଂ କାମଂ ରଜୋ ବୈରଂ ଚ ପଞ୍ଚମମ, ଏ 5ଟି ଅସୁବିଧା ରହିଛି। କ'ଣ କ'ଣ ନା, ଅନୃତମ ଯେଉଁଠି ସୁନା ରହିଛି ବା ଧନ ରହିଛି ସେଠି ମିଥ୍ୟା ସବୁ ରହିବ, ଅନୃତଂ ମଦଂ, ମଦଂ ଏଠି କୁହାଗଲା ନା ଦ୍ରୁତ ଉଦ୍ଧତ, କାରଣ ତାଙ୍କର ସେଠି ସୁନା ରହିଛି ବା ଧନ ରହିଛି, ସେଠି ସେମାନେ ଏଇଭଳି ଭାବରେ ଗର୍ବିତ ହେବେ। ଅନୃତମ ମଦଂ କାମଂ, ଏଇ ପଇସା ଅଛି ମାନେ ବିଭିନ୍ନ ପ୍ରକାର କାମକୁ ପୂରଣ କରିବେ କାମ, ଏବଂ ରଜ, ରଜଗୁଣର ପ୍ରାଧାନ୍ୟ ସେଠି ରହିବ, ଏବଂ ବୈରଙ୍ଗ ଚ ପଞ୍ଚମମ, ବୈରଙ୍ଗ କହିଲେ ଶତ୍ରୁତା, ଶତ୍ରୁତା ରହିବ। ଯାହା ହଉ, ଏଇଭଳି ଭାବରେ ଆମର କଥାକୁ ବିଶ୍ରାମ ଦେବା, କଥା ବିଶ୍ରାମ ଦେବା ପୂର୍ବରୁ 2 ମିନିଟ୍ ଆମେ ଭଗବାନ ନାମ କୀର୍ତ୍ତନ କରି କଥାକୁ ବିଶ୍ରାମ ଦେବା। ହରେ କୃଷ୍ଣ ହରେ କୃଷ୍ଣ।